ବିଷମତା ପ୍ରତାପିତ, ଇ ଅସୁର ଦ୍ୱାରା ସବୁ ସୃଷ୍ଟି ହେଇଛି। ସୁରକ୍ଷା ଯେଭଳି କାଳର ବଳୟ ଅଛି, କାଳର ଯେମିତି ଗୋଟେ ବଳୟ ରହିଛି, ବଳୟ କ'ଣ ସାଇକେଲ ଯୋଉଟା ତାର ଗୋଟେ ସୀମା ରହିଛି, ସୀମାରେଖା ରହିଛି, ବଳୟ ରହିଛି, ଭଗବାନଙ୍କର କୃପାର ବଳୟ ବି ରହିଛି। କାଳ ଯଦି ଆମକୁ ଦଣ୍ଡ ଦେବା ପାଇଁ ଚାହିଁବେ, ପ୍ରଭୁ ତାଙ୍କର କୃପାର ସୀମାକୁ ସେ ବଢ଼େଇବେ, ସେ ଆମକୁ ସୁରକ୍ଷା ଦେଇପାରିବେ। ଜୀବନ ଯଦି ସୁରକ୍ଷିତ ହେବା ପାଇଁ ଚାହେଁ, ସେ ସବୁବେଳେ ଚାହିଁବ ମୁଁ କୃପାର ବଳୟ ଭିତରେ ରହିବି। ତେବେ କୃପାର ବଳୟ ଭିତରେ ନହେଲେ କାଳକୁ କର୍ମକୁ ଅତିକ୍ରମ କରିପାରିବ ନାହିଁ। କର୍ମ ପୂର୍ବର କର୍ମଫଳ ଅଛି ନା, କର୍ମଫଳ ଭଲ ଫଳ ବା ସମୟ, କର୍ମଫଳ ହିସାବରେ ସମୟ ବି ତୁମକୁ ପ୍ରତିକୂଳ ହେଇଯାଉଛି। ସମୟ ପ୍ରତିକୂଳ ହେଇଗଲା, ସମୟ ପ୍ରତିକୂଳ ହେଲେ ଶରୀର ହିଁ ପ୍ରତିକୂଳ ହେଇଛି, ସେତେବେଳେ ତୁମକୁ ଭଜନ କ'ଣ କରିବ, ଶରଣାଗତି କ'ଣ କ'ଣ, ଜୀବନ ବଞ୍ଚିବାଟା କଷ୍ଟ ହେଇଯିବ। ଭବିଷ୍ୟତରେ ଗୋଟେ ଲୋକ କହୁନି ମୋ ଭବିଷ୍ୟତରେ ମୋତେ ଅନ୍ଧାର ଦେଖାଯାଉଛି, ଭବିଷ୍ୟତରେ ତୁମକୁ ଅନ୍ଧକାର ଦେଖା। କେହି ବି ଜଗତରେ, କେହି ବି ଏ ଜଗତରେ ସୁରକ୍ଷିତ ନୁହନ୍ତି, ସମସ୍ତେ ତାପରେ ସେଥିପାଇଁ ସେ ଲେଖିଲେ ନା, ଶୀତ ଆତ ପବାତ ପରିଶ୍ରମ ଏ ଦିନ ଯାମିନୀ ଯାଗେ ବିଫଲ ସେ କୃପନ ଦୁର୍ଜନ ଚପଲ ସୁଖ ଲୋଭ ଲାଗେ ଭୁଜରେ ମନ ଶ୍ରୀନାନ୍ଦ ନନ୍ଦନ ଅଭୟ ଚରଣ ଆରବିନ୍ଦ। ସମସ୍ତେ ଭଗବାନଙ୍କ ଭଜନ ଛଡ଼ା ଭଗବାନଙ୍କର କୃପା ବଳୟରେ ଯଦି ଆମେ ନ ରହିପାରିଲେ ଜୀବନଟା ସୁରକ୍ଷିତ ନୁହେଁ। ଜୀବନ ସୁରକ୍ଷିତ ନୁହେଁ ଏବଂ ଉଦ୍ବିଗ୍ନମୟ, ସବୁବେଳେ ଉଦ୍ବିଗ୍ନମୟ ଜୀବନ, ଭବିଷ୍ୟତରେ ତୁମକୁ ଅନ୍ଧକାର ବେଳେ ଲାଗେ। ଜଣେ ଭଗବାନଙ୍କ କୃପାଟାକୁ ସାଧୁଗୁରୁଙ୍କ ମାଧ୍ୟମରେ ଆଉ ସବୁବେଳେ ବିନମ୍ର ଭାବନାରେ ସବୁ ଶୁଣିବା ଦରକାର। କେବଳ ଆମେ ଯେ ଗୁରୁଙ୍କ ପାଖରେ ଶୁଣିବା, ଅନ୍ୟ ବୈଷ୍ଣବ ବା ଅନ୍ୟ ଯଦି କିଏ କ'ଣ କହୁଛି ଆମେ ତାକୁ ବେଖାତିରି କରିଦେବା, ମୋତେ କହିଛନ୍ତି ମୁଁ ଗୁରୁଦେବଟା ମୁଁ କରିବି, ମୁଁ ତୁମ କଥା ଶୁଣିବି, ନାଇଁ ଏଇଟା ଠିକ୍ ନୁହେଁ। ଏଇଟା ଗୋଟେ ବୈଷ୍ଣବର ଲକ୍ଷଣ ନୁହେଁ, ଆଗେ ଶୁଣିବାକୁ ପଡ଼ିବ ସେ କ'ଣ କହୁଛି, ବୋଧ ହୁଏ ଏଇ କଥାଟି ଠିକ୍ ହେଇପାରେ। ସମସ୍ତଙ୍କ କଥାକୁ ଆମେ ଶୁଣିବା ଦରକାର। କେବଳ ଜଣେ ମାୟାମୁକ୍ତ ପୁରୁଷର ତାର ନିଷ୍ପତ୍ତି, ତାର ହେଉଛି ବିଚାର ଠିକ୍, ଯିଏ ମାୟାମୁକ୍ତ ନୁହେଁ ତାର ଯେତେ ଭଲ ବୁଦ୍ଧି ହେଲେ ବି ସେ ବୁଦ୍ଧିରେ ସେ ଠୋକର ଖାଇବ, ଠିକ୍ ନୁହେଁ ତା ବୁଦ୍ଧି, ସେ ଭାବୁଛି ଏଇଟା ଠିକ୍ ବୋଲି, କିନ୍ତୁ ଠିକ୍ ନୁହେଁ। ଯିଏ ମାୟାମୁକ୍ତ ନୁହେଁ, ଯିଏ ଅନ୍ୟ କାମନା ଅନ୍ୟ ବିଳାସ ଅନ୍ୟ କାମନାର ମୁକ୍ତ ନୁହେଁ, ତାର ବିଚାରଧାରା କେବେ ଠିକ୍ ନୁହେଁ। ଗୁଣାତୀତ ପୁରୁଷ ଯେଉଁମାନେ ହେବେ ସେମାନଙ୍କ ଟିକେ ଶୁଦ୍ଧ ଜ୍ଞାନ, ଆଉ ତାଙ୍କର ପ୍ରୀତିପୂର୍ଣ୍ଣ ସ୍ୱଭାବଟା ରହିବ ଭଗବାନଙ୍କ ସହିତ। ପ୍ରୀତିପୂର୍ଣ୍ଣ ସେମାନେ କ'ଣ କହିଲେ ଭଜତାମ ପ୍ରୀତିପୂର୍ଣ୍ଣ, ଭଜତାମ ଅର୍ଥ ଭଜନ ଆଉ ସେବା ସବୁ ତାର ପ୍ରୀତିପୂର୍ଣ୍ଣ କରୁଥିବ, ତା କଥା କି ଆସିବେ ବୁଦ୍ଧିଟା, ତାର ବୁଦ୍ଧିରେ ଶୁଦ୍ଧ, ଆଉ ତାଙ୍କର ବୁଦ୍ଧି ତାଙ୍କର ଉପଦେଶ ହିସାବରେ ଆମକୁ ଜୀବନ କଟେଇବାକୁ ପଡ଼ିବ। ଆମର ଆମର ବୁଦ୍ଧିଟାକୁ ଆମେ ରଖିକି ଆମେ ଆମେ କ'ଣ କରିବା, ଯେମିତି ସବୁବେଳେ ସାଧୁଗୁରୁକୁ ମାପିବା, ସାଧୁଗୁରୁକୁ କେମିତି ମାପିବା, ଆମେ ନିଜ ବୁଦ୍ଧି ଦ୍ୱାରା ମାପିବା, ଯେତେବେଳେ ବୁଦ୍ଧି ନ ପାଉଛି ଶାସ୍ତ୍ର ଦ୍ୱାରା ମାପିବା, ଯେତେବେଳେ ବୁଦ୍ଧି ତୁମର ନ ପାଇଲା ସେଟା କ'ଣ କହିବ, ଶାସ୍ତ୍ର ଦ୍ୱାରା, ଶାସ୍ତ୍ର ତ କହିଛି ଏହା ସିଏ କାହିଁ ଏମିତି କରୁଛନ୍ତି, ସେଟା ତୁମେ ମାପିପାରିବନି। ତୁମେ ଯେପର୍ଯ୍ୟନ୍ତ କାମନା ବାସନରୁ ମୁକ୍ତ ହେଇନ, ତୁମେ ଆଉ ଜଣେ କାମନା ବାସନରୁ ମୁକ୍ତ ହେଇଛି କି ନାହିଁ ତୁମେ ଜାଣିପାରିବ। ସେଥିପାଇଁ ଏଇ ଯେଉଁ ସଂସାର ଯେଉଁ ଦୁଃଖର ଯେତେ ପ୍ରକାର କାରଣ ରହିଛି, ଯେତେ ପ୍ରକାର ଅବସ୍ଥା ରହିଛି, ତାର କାରଣ ଯଦି ଖୋଜି ଖୋଜି ସବୁ କାରଣ ଖୋଜାଯାଏ, ତାର କାରଣ କିଛି ମିଳିବନି। କାହିଁକି ଆମକୁ ଦୁଃଖ ମିଳୁଛି, କାହିଁକି ଉଦ୍ବେଗନ ମିଳୁଛି, କାହିଁକି ଏ ଜିନିଷ ହେଉଛି, ଏଇଟା କେତେବେଳେ ସଂସାର ଦୁଃଖର କାରଣକୁ କାଳ ବୋଲି କୁହାଯାଇଛି, କେତେବେଳେ କର୍ମ ବୋଲି କୁହାଯାଇଛି, କେତେବେଳେ ସର୍ବଧାରଣ ବୋଲି କୁହାଯାଇଛି, କେତେବେଳେ ଅନ୍ୟ ଜୀବ ଦ୍ୱାରା, ସବୁବେଳେ ବିଭିନ୍ନ କାରଣ ଦିଆଯାଇଛି, ଦୁଃଖର କାରଣଟାକୁ ବିଭିନ୍ନ କରାଯାଇଛି। ଆଉ ଜୀବନର ସମସ୍ୟାଟା ବି ସେଭଳିଆ ବିଭିନ୍ନ ପ୍ରକାର ନା, ଗୋଟିଏ ପ୍ରକାର ସମସ୍ୟା ଅଛି, ସମସ୍ୟା ବି ବିଭିନ୍ନ ପ୍ରକାର, ଗୋଟେ ଜୀବ ତା କର୍ମ ଓଡ଼ିଶାରେ ସେ ଭୋଗୁଛି, ତେଣୁ କେବଳ ତାକୁ ଜଣେ ହିଁ ସୁରକ୍ଷା ଦେଇପାରିବେ। ହରି ଗୁରୁ ବୈଷ୍ଣବଙ୍କର ଯେଉଁ କୃପାର ବଳୟ ଭିତରେ ଯଦି ସେ ରହିଗଲା, ସୁରକ୍ଷାର ବଳୟ ଭିତରେ ରହିଗଲା, ସେ ବଞ୍ଚିଗଲା। ନହେଲେ ଯେମିତି ଯେଉଁଟା ସବୁ ସୀମାବର୍ତ୍ତୀ ଅଞ୍ଚଳରେ ରହୁଛନ୍ତି, କ'ଣ ଏଇ ଯେଉଁ କାଶ୍ମୀର ଫାଶ୍ମୀର ଯେଉଁ ସୀମା ଅଞ୍ଚଳରେ ରହୁଛନ୍ତି, ସେମାନଙ୍କର କ'ଣ ତାଙ୍କର ଗୋଟେ ଯେକୌଣସି ସମୟରେ ବିପରୀତ ଲୋକ ସେ ଆକ୍ରମଣ କରିଦେବେ, ସେଥିରେ ଆକ୍ରମଣ କରିଦେବେ, ସେ କାହା ବଳୟ ଭିତରେ ରହୁଛି, ସେ କେବଳ ପୋଲିସର ପୋଲିସମାନେ ଯେଉଁଠି ରହୁଛନ୍ତି, ତାଙ୍କ କ୍ୟାମ୍ପ ଯେଉଁଠି ଅଛି, ତାର ଭିତରେ ରହିଗଲେ ତାଙ୍କର ବଞ୍ଚିପାରନ୍ତି, ନହେଲେ ବି ମରିଯାଇପାରନ୍ତି। ତାଙ୍କ ସୁରକ୍ଷାଟା ତାଙ୍କ ମଣିଷ ହିସାବରେ ସେମାନେ କେବଳ ସୁରକ୍ଷା ଦିଅନ୍ତି ପୋଲିସ ପାଖରୁ, ଜାଣନ୍ତି ପୋଲିସ ସୁରକ୍ଷା ଦେଇପାରିବ ତ କେବଳ ପୋଲିସ ଦେଇପାରିବ। ସାଧାରଣ ଲୋକଟା ଏହା ଭାବୁଛି, ସେଭଳି ଆମର ଯେଉଁ ଜୀବନରେ ଭକ୍ତି ଜୀବନରେ ବା ଯେକୌଣସି ଜୀବନରେ ଭଗବାନଙ୍କ ଛଡ଼ା କୃପା ବଳ ପ୍ରଭୁ বিনা জীবনটা সুরক্ষিত নুহে, সুন্দর নুহে, আবিষ্যতে বি তুমি সবুলে অন্ধকার কলে গোটে লোকটা অন্ধার যাচ্ছে, অন্ধার কলা কম তো লাগে অন্ধার যে যাচ্ছে সে কম করছে ভয়টা কেমিতে যাই পৌঁছবি শোলে যা না যার সাধুগুরু কৃপা উপরে বিশ্বাস নেই যে সাধুগুরু কৃপাকে আশ্রয় করে নেই যে নিজ বুদ্ধে যাচ্ছে সে অন্ধার যাচ্ছে, অন্ধার যাওয়া লোক কম সবুলে তার ডর কালে সাপটা থাকবে কি কালে ভূত সবুলে চমক থাকবে যেগুলো অন্ধার লোক গুলো যাচ্ছে তোমার টেকাটা ভর পছু পড়ে সে গোটি পড়ি তা পড়ি তা মুন্ডা ফাটি যাব এ বুদ্ধ হয় তা আলোক নাই না যে নিজ বুদ্ধে যাচ্ছে সে অন্ধার যাচ্ছে সে কেতে কম করতাও এইভাবে আলোক যেটু কিছু নথিব সেটি সে ভূত বলে ভাবি পড়ি তার মুন্ড ফাটিব অন্ধার যাচ্ছে তার সবুলে ভয় রহিলা উদ্বিগ্ন রহিলা জন্তু ভয় রহিলা চোখ মানে কোন আলোক আলোক প্রাপ্ত হয়ে পারুনি উদ্বিগ্ন রয়েছে সে যেমতি যাবে ডরি 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 সাধুগুরু কৃপা কু যে বিশ্বাস করবে না সাধুগুরু কৃপা উপরে যে আশ্রয় নাই যে সরল চিত্ত নুহতি যে নিজকে অত্যন্ত বুদ্ধিমান বলে ভাবতে আর নিজের সবুজ যোজনা রয়েছে মু এটা করবি সেটা করবি সেটা করবি সেই মানকর অবস্থাটা এইভাবে সে জীবনটা এইভাবে যে ভগবান উপরে নির্ভরশীল যেমনি ব্রজবাসী প্রভু নির্ভরশীল তার কৃষ্ণ নিজে তা ধরিকি আসুচার ফেরুচ্ছ ব্রজকু ফেরিয়া সময় তার অগ্নি রোল লগাইলা অগ্নি চারিআড় লগাইলা কার সখা প্রলম্বাসুর সখা প্রতিশোধ প্রতিশোধ পরায়ণ আর সেখানে সকলে কংসর সহচর লে কংস দ্বারা প্রেরিত হলে সঙ্গ দোষে সে তা জব করছেন লীলা ভগবান লীলা সম্পাদন হওয়া যে গমায়ণ ডাকছেন আস এসব লীলা হব তেমন কৃষ্ণ তো সমস্ত ফেরাইকি আনিকি পৌঁছি যাই একজুট করে দিয়েছেন দেখি দেলে এটা কালি আমি শুনুলে যেতবে অগ্নি চারিআড় ঘেরিগাল শিখা মাড়ি আসুচি ভয়ঙ্কর অগ্নি তেমন ডাকিলে কৃষ্ণঙ্কর স্মরণ কলে কে মানে সখা মানে কৃষ্ণ কৃষ্ণ মহাবীর হিরাম অমিত বিক্রম দাবাগ্নিনা দহমানন প্রপন্ন স্তাত্রম মরহত আমি আপনার প্রপন্ন হল ভক্তি জীবনটা গোটে কোণ রামচন্দ্র গোটে গ্রন্থ প্রপন্ন অমৃত প্রপন্ন ভগবান চরণ কমলের কেমি প্রপন্ন জন হব ভক্তর ভাবটা শিশু লিখিছেন ভক্তি ঠাকুর সব বেঙ্গলর অনুবাদ করেছে ভক্তি ঠাকুর বেঙ্গলি ভোজন সেটা সব অনুবাদ করেছে প্রপন্ন সব অনুবাদ লিখিছেন শিশু তুমি ভগবান পাখে শরণ ন যাই পারলে তোমার তো কর্মফল রহিলা আহ তুমি যেতে বুদ্ধি হব যাও বর্তমান ভালো চালু যাও তো কর্মফল আসি পৌঁছ তো বুদ্ধি তোম বুদ্ধি তোমার পাখে রয়েছ সে তার যে গাড়ির যে লোক বসছে তার পকেট এটিএম কার্ড আছে কি না তার ব্যাঙ্ক ব্যালান্স আছে কি না কিন্তু অ্যাক্সিডেন্ট হল সে কম করছে সব সে কোটিপতি বসছে গাড়ি এটিএম কার্ড আছে সব আছে কিন্তু অ্যাক্সিডেন্ট আসি পৌঁছলে মরণটা ইয়ে হচ্ছে সেটা তা বুদ্ধি কাম করবে আজকাল গাড়ি বাহারছে কোণ সেটা অছি সব অ্যাক্সিডেন্ট হলে এয়ার ব্যাগ বেলুন ভারি পড়ে তু চালাকিয়া সে গাড়ি কিনছি কোণ না আমি অ্যাক্সিডেন্ট হল মানে আমি সুরক্ষা পড়ে আচ্ছা সাইড বাড়াইলা এগুলো কোটি এমএল না কোনো গোটে এমএল না এমপিটা এই যাজপুর আড়ে কুয়াড়ে তোমার সাথে সিধার বাড়া হলে বেলুনটা সাইডে কোনো বেলুন অছি ডোর ডোর পাখে ডোর বাড়ি কিছু নেই সি সি বি এটা উঠিকি আসতলা আর ট্রেক ট্রক আইলা পরে চটে দেলা শোলা সে তার কথা সে কোটি কোটি অডিও কোন অডি না কোন হ্যাঁ তার অডি থাকে যা থা কে কে তুমি বুদ্ধিমান হো ভক্তি রাজ্যের বুদ্ধিমান হো নিজ বুদ্ধি চাল কিংবা করে মাত্র কালঠু তুমি বেশি বুদ্ধিমান হো তোমার কর্ম ফল আছে কাল আছে সেটা যেকোন সময় আসবে তোমাকে রাস্তা করতে হবে প্রপন্ন হয়ে শরণাগত হয়ে গেলে তুমি বঞ্চি যাবে তুমি যার শরণাগত হলো কার আমি শরণাগত হচ্ছে কৃষ্ণঙ্কর ভগবান কৃষ্ণঙ্কর শরণ আপনার শরণ যাইছি আও তাঁর শরণ চালিগলে যে আমি দণ্ড দেব সে কাহার পরমিশন নব মতে মতে ডর লাগুছে মতো বাড়া পিঠা কি করবে কোণ করবে মু চালিয়ে সে বাবুলে ঘরে বসছি তার বউ দিটা আছে যে মতো বাড়িয়া পাই চাইব সে আগে কাহ কাহ সাং কাহ সাং মাড়ি পিটি করিও তা তা পুয়ো সাং মাড়ি পিটি করিও তা পুয়ো সাং যুক্ত রূপ করিও সে এমনি কলে বাবা এমনি কলে সেমনি কলে সে তার জাগ্রত তা মুহ মানুষ ভিতরে চুপচাপ রইলে তার তা তেমন তাকে হরাইবা তাকে বাহার করা দায়িত্বটা কার রহিলা ମୁଁ ତାଙ୍କ ଶରଣ ଯାଇଛି। ଏ ଗୋଟେ ସରଳ ଜିନିଷ ଭକ୍ତିରେ, ଏଇଟା ଗୋଟେ ସରଳ ଜିନିଷ। ଏଇଟା ମୁଣ୍ଡ ବୁଦ୍ଧି ଖର୍ଚ୍ଚ କରିକି ବେଶୀ ପଢୁଆ ଆମେ ହେଇକି ବେଶୀ କରିକି ଆମେ କପ୍ଲିକେସି କରିଦେଇଛି। ତୁମେ ଯେତେ ଜାଣିଥାଉ, ଯାହା କରିଥାଉ, ଯେତେ ବଡ଼ ପ୍ରିଚର ହେଇଥାଉ, ତୁମେ ଯାହା କିଛି କର, ତୁମେ ଭଗବାନ ପ୍ରପନ୍ନ ହେଇ ନପାରିଲେ ତୁମେ ସୁରକ୍ଷିତ ନୁହଁ। ତୁମେ ତୁମ ବୁଦ୍ଧିରେ ଚାଲୁଛ, କେତେବେଳେ ଠୁକର ଖାଇଯିବ ନାଇଁ କାଳ। ତୁମର କର୍ମଫଳଟା ଅଛି ନା, କର୍ମଫଳଟାକୁ ଭଗବାନ ସର୍ବଧର୍ମ କାହିଁ କହିଲେ, ସବୁ ଧର୍ମଟା ଛାଡ଼ିଲେ ମୋର ଶରଣ କଲେ ମୁଁ ତୁମକୁ ଆପ୍ରପନ୍ନ, ନହେଲେ ତୁମେ ତୁମ କର୍ମଫଳଟା ତ ଯିବନି ଆଉ, ଠୁକର ଠୁକର ଖାଇଯିବ ଆଉ। ବହୁତ ବହୁତ ଦିନ ବହୁତ କିଛି ସବୁ କିଛି କଲା ପରେ ଲୋକ ବୁଝିପାରନ୍ତା, ଏତେ ଦିନ ସେ ସେବା କଲା କେମିତି କ'ଣ ଛାଡ଼ିଦେଲା, କେମିତି ବ୍ରହ୍ମଚାରୀ ଜୀବନ ଛାଡ଼ିଦେଲା, ନାଇଁ ବୋକାଟା କି ସେ ଏତେ ଦିନ କରୁଥିଲା କାହା ବୁଦ୍ଧିରେ, ନିଜ ବୁଦ୍ଧିରେ ଚାଲୁଥିଲା ଭଗବାନ କାମ କରୁଥିଲା, ଆଉ ନିଜ ବୁଦ୍ଧିରେ ଚାଲୁଥିଲା ଯେତେବେଳେ ନିଜ ବୁଦ୍ଧିରେ ତୁମେ ଚାଲିଲା ସବୁ ଅବଗୁଣ ଗୁଡାକ ଆସିବ, ଅହଙ୍କାର ଅଭିମାନ ସବୁ ଆସିବ, ଭଗବାନ କେତେବେଳେ ଠକେଇ ଦେବେ ତୁ, ନିଜ ବୁଦ୍ଧିରେ ଚାଲିଥିଲା। ନିଜ ବୁଦ୍ଧିରେ ତୁମକୁ ଯୋଉଦିନ ଧକା ଦେବ ଆଉ ତୋର ଅସୁବିଧା କ'ଣ ଅଛି, ଏଥିରେ କିଛି ଅସୁବିଧା ନାହିଁ। ତୁମ ବୁଦ୍ଧିରେ ଶୁଦ୍ଧ ନୁହେଁ, ତୁମେ ଯାହା ହେଉଛ ମୁଁ ଭଗବାନ ପାଇଁ କରୁଛି, ତୁମେ ସେଟା କରୁଥାଅ, ସେ ଭଗବାନ ପାଇଁ କରୁ କରୁ ସବୁ ନିଜ ପାଇଁ ଚାଲି ଆସିବ। ପ୍ରଭୁଙ୍କ ପାଇଁ କାର୍ଯ୍ୟ କଲା ମାନେ ତୁମକୁ ତୁମକୁ କ'ଣ ଆସିବ, ମାନ ସମ୍ମାନ ପୂଜା ଲାଭ ପ୍ରତିଷ୍ଠା ସବୁ ପଳାଏ, ସବୁଗୁଡ଼ା ତୁମେ ଗ୍ରହଣ କରିନେଲ ଆଉ ସେଇଟା ତୁମ ବୁଦ୍ଧି ତୁମକୁ ପଠାଇଦେଲା। ପ୍ରପନ୍ନ ହେଇଗଲ, ପ୍ରପନ୍ନ ହେଇଗଲ, ଯିଏ ଆମକୁ ଦଣ୍ଡ ଦବ, ଯିଏ ଆମ ସାଙ୍ଗରେ ଲାଗିବ, ଯିଏ ଆମକୁ କ'ଣ କରିବ, ସିଏ କିଛି କରିବା ପାଇଁ ଚାହୁଁଛି, କାହା ସାଙ୍ଗରେ ଫାଇଟିଂ କରିବ, ଭଗବାନ ସାଙ୍ଗରେ। ଆମେ ତାଙ୍କ ଶରଣ ଯାଇଛୁ ଆଉ, ଯାହା ଆସିବ ତାଙ୍କ ସାଙ୍ଗରେ ତୁମେ ଝଗଡ଼ା ଝଗଡ଼ା ଝାଣ୍ଡି କର, ଯାହା କରିକି ତାପରେ ମୋ କତିକି ଆସ, ଡାଇରେକ୍ଟ ବି ଆସିବନି। ସେଥିପାଇଁ ଏବେ ଆମେ ଶରଣାଗତ ହେଇକି ଯାହା ଭୋଗୁଛୁ ସେଟା କ'ଣ, କୃଷ୍ଣ ହେଲି ପାସ୍ କରି ଆମ ଆଡ଼କୁ ଛାଡ଼ୁଛନ୍ତି, କାଳ କର୍ମ ଦେଖୁଛନ୍ତି, ସେ ଆଜ୍ଞା ଏହା କରିଛି ଆଉ ଭଗବାନ କହିବ, ହଁ ସତ କଥା, ସେ ତ କରିଛି ସେୟା, ଆଜ୍ଞା 30% ମୋର ସରେଣ୍ଡର ଆଉ କ'ଣ କରିବା, ତୁ ଯା ଆଉ 70% ତାକୁ ଦେ, ରଣ ଭକ୍ତିରେ କ'ଣ ମହିମା ଅଛି। ତୁମେ ଯେତିକି ଶରଣାଗତ ହେଇଛ ସେତିକି କାଳ କର୍ମ ଯୋଉଗୁଡ଼ା ସବୁ ଡିସାଇଡ୍ କରିକି ପରମାତ୍ମା ସବୁ ଭଗବାନ ସାଙ୍ଗରେ ଫାଇଟିଂ କରୁଛନ୍ତି, ପ୍ରଭୁ କ'ଣ ଆପଣ କହୁଛନ୍ତି, ସେ ଆପଣ ଭକ୍ତ ବୋଲି ଦେଖନ୍ତୁ କରୁଛି ଭଗବାନ କହିବ, ହଁ ସତ କଥା ଯେ ମୋର ତ ସେ ବି 30% ମୋର ସରେଣ୍ଡର, ସେ କୋଉ ମୋ କ୍ଲଜ୍କୁ ଆଇଲାଣି, ସେ ବି 40% ସରେଣ୍ଡର। ଭଗବାନ କହିବ ଠିକ୍ ଅଛି, ତୁ 40% ତାକୁ ଛାଡ଼ିଦେ ଆଉ 60% ତାକୁ ଦେ, ଆଉ ସେଟା ତାକୁ ଦେଲା ମାନେ ଭଗବାନ କ'ଣ ଏଇଟା କ'ଣ କହିବେ କି ତୁ ଦେ ବୋଲି, ଭଗବାନଙ୍କର ଇଚ୍ଛା ନାହିଁ କିନ୍ତୁ କ'ଣ କରିବ ଜୀବଟା, ସେଟା ଯୋଉ ଦଉଛନ୍ତି ଯୋଉ ଭକ୍ତଟାକୁ କାହିଁ ଦଉଛନ୍ତି, ଏ 60% ଦ୍ଵାରା କାଳେ ମୋର 100% ଶରଣାଗତ ହବ, ନହେଲେ ଭଗବାନ ବୋଲି ବି କଟିଯିବ, ଭଗବାନ କେମିତି ଆଲୋକ କରିଦେବେ ଗୋଟେ ଯିବୁ, ପରମାତ୍ମା କେମିତି ଆଲୋକ କରିଦେବେ ଗୋଟେ ଯିବୁ ଭୋଗିବା ପାଇଁ, ଜଜମେଣ୍ଟଟା କାହା କତିରୁ ଆସୁଛି, ପରମାତ୍ମା ପାଖରୁ, ସେ କେମିତି ଆଲୋକ କରିଦେବେ ଗୋଟେ ଜୀବଟା କଷ୍ଟ ଭୋଗ, ସେ ଜୀବଟା ତାର ଅଂଶ, ସେ ଯୋଉ ଜୀବଟା ଯେତିକି ଶରଣାଗତ ହେଇ ତାକୁ ସେତିକି ସୁରକ୍ଷା ଦେଇକି ଅବଶ୍ୟ ତାକୁ ଯୋଉ ଦୁଃଖଟା ମିଳୁଛି କେବଳ ଏଇଥିପାଇଁ ତାକୁ ଉନ୍ମୁଖ କରିବା ପାଇଁ। ସେ ସାଧୁସଂ କରୁଥିଲେ ଉନ୍ମୁଖ ହବ, ସାଧୁସଂ ନ କରୁଥିବ ବହିର୍ମୁଖ ହେଇଯିବ, ବୁଝିପାରିବନି ଆଉ କାହିଁକି ଦଣ୍ଡ ମିଳିଲା ଆଉ, ମୋର ଠାକୁର ଏତେ ଡାକିଥିଲି ଦଣ୍ଡ ମିଳିଲା ବହିର୍ମୁଖ ହେଇଯିବ, ଗଲା ତା ଜୀବନଟା ବେକାର ହେଇଗଲା। ସରଳ ଭକ୍ତି ଜୀବନରେ ତୁମେ ପ୍ରପନ୍ନ ନ ହେଇପାରିଲେ, ଶରଣାଗତ ନ ହେଇପାରିଲେ, ସେଥିପାଇଁ ସେ ସିଧା ଆମର ଯୋଉ ଗୁରୁ ତତ୍ତ୍ୱରୁ ପ୍ରଥମରୁ ଯୋଉ ଭଗବାନ ଗୀତାରେ କାହାକୁ କହିଲେ, ଅର୍ଜୁନ ଯୋଉ କହିଲେ ତଦ୍ବିଧି ପ୍ରଣିପାତେନ, ପ୍ରଣିପାତେନ ମାନେ କ'ଣ, ପ୍ରଣିପାତନ ମାନେ କ'ଣ, ପ୍ରଣାମ, ପ୍ରଣିପାତର ଅର୍ଥ ଆମେ ପ୍ରଣାମ କରିବା, ପ୍ରଣାମ ତାର ସଂସ୍କୃତ ଅର୍ଥ ହେଲା ପ୍ରଣାମ, ପ୍ରଣାମଟା ମାନେ କ'ଣ, ଏଇଆ ଶରଣ, ମୁଁ ମୂର୍ଖ ମୁଁ ଆପଣଙ୍କର ଶରଣ ଗଲି, ଆପଣଙ୍କ ଅଧୀନରେ ରହିଲି, ଆପଣ ମୋତେ ଯେମିତି ତତ୍ତ୍ୱଜ୍ଞାନ ଦେବେ ଏଇଟା ନା ଆଉ, ଆମର ଶରଣାଗତା ଆମର ପ୍ରପନ୍ନତାଟା ଆମର ଯୋଉ ଭଗବାନ ପାଖରେ ତଦ୍ବିଧି ପ୍ରଣିପାତ ଏନ, ଏଇ ଯେ ପ୍ରଣିପାତଟା ଯୋଉ ରହିଲା ଏଇଟା କାହାର ସୂଚକ, ଦୈନ୍ୟତାର ସୂଚକ, ଜଣଙ୍କ ଅଧୀନ ଆମେ ରହିବା ନା, ଭଗବାନଙ୍କ ଶରଣ ଗୁରୁଙ୍କର ଶରଣ ଯାଉଛି, ଆଜ୍ଞା ମୁଁ ତ କିଛି ଜାଣିନି ଆପଣ ମୋତେ ଯେମିତି ଜ୍ଞାନ ଦେବେ, ତାପରେ ସେବା କରିବ, ତାପରେ ମଝିରେ ରହିଲା, ତାପରେ ଯାଇ ଥାର୍ଡ ଷ୍ଟେଜରେ ଯାଇ କରିବ। ତୁମେ ସେବା କଲେ ଆଉ ପ୍ରଣିପାତ ହେଇଗଲେ ପରିପ୍ରଶ୍ନର ଆବଶ୍ୟକ ଏତେ ଆବଶ୍ୟକ ପଡ଼େ ନା, ସଳଚିତ ବ୍ୟକ୍ତିମାନଙ୍କୁ ଏତେ ପରିପ୍ରଶ୍ନର ଆବଶ୍ୟକ ପଡ଼େ ନା। ବହୁତ ଭଜନାନନ୍ଦ ଯେଉଁମାନେ ବହୁତ କ'ଣ କୁହନ୍ତି, ଭଜନ ରାଜ୍ୟରେ ବହୁତ ଅଗ୍ରଗତି କରିବା ପାଇଁ ଚାହାନ୍ତି, ସେମାନଙ୍କର ଭଜନରେ କିଛି ଅସୁବିଧା ହେଉଛି, ସେମାନଙ୍କର ସେଇଟା ପରିପ୍ରଶ୍ନ ଆସେ, ନହେଲେ ତ ତୁମେ ଯଦି ପ୍ରକୃତରେ ସରଳ ଭଗବାନଙ୍କର ଗୁରୁଙ୍କର ଶରଣାଗତ ହେଇ ତୁମେ କ'ଣ କରୁଛ, ପ୍ରଣିପାତ କରୁଛ, ପ୍ରଣିପାତ ଦେଇକି ଆଉ ସେବା କରୁଛ, ପରିପ୍ରଶ୍ନଟା ସେ ପରମାତ୍ମା ହୃଦୟ ଭିତରେ ଅଛନ୍ତି, ସେ ପରମାତ୍ମା ତୁମେ ତ ସବୁ ଜିନିଷଟା ପାଇଯିବ, ଆଉ କଥା ଶୁଣିଲେ ସବୁ ପାଇବ, ଭଗବାନ କଥା ଶୁଣିଦେଲ ସେବା ଦ୍ୱାରା ତୁମର ସବୁ ହଁ ଏଇଟା ମୋର ଏଇଟା ମୁଁ କରିପାରୁନି, ଏଥିପାଇଁ ଏଇଟା ହେଉଛି, ଏଇଟା ଏଥିପାଇଁ ସବୁ 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 ତୁମକୁ ମିଳିଯିବ। ଭାଗବତ କରି ସାରିଲା ଲୋକ ନା ତ ଭାଗବତ ପଢ଼ ଆଚ୍ଛା ଏଇଥିପାଇଁ ମୋର ଭୋଜନ କଥା ଶୁଣିଲା। ଆଉ ଯଦି ତୁମର ପ୍ରଣିପାତ୍ର ନାହିଁ, ଯେତେ ତୁମେ ଭଜନ କରୁଥା ଯେତେ ଯାହା କରୁଥା ତୁମେ ତ କିଛି ତ ଡାଉଟ ଗୁଡା ଖାଲି ଖାଲି ମୁଣ୍ଡରେ 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 ତୁ ସବୁବେଳେ ତୁମର ବିଭିନ୍ନ ପ୍ରକାରର ସନ୍ଦେହ ବିଭିନ୍ନ ପ୍ରକାର ସେଟା ଆସିବ। ପ୍ରଣିପାତ ନାହିଁ, ଆଉ ପ୍ରଣିପାତ ନ ହେଲେ ସେବାଟା କେମିତି କରିବେ? ଜଣକୁ ତୁମ ଜଣ ପାଖ ତୁମେ ଶରଣାଗତ ହେଇନ, ଆସି କ'ଣ ତୁମ ପାଖରେ ତୁମ ଜିନିଷଟା ଖୋଲିବେ ନା କ'ଣ ତାଙ୍କର କ'ଣ? ଯେମିତି ଆମେ ଗୋଟେ ବହୁତ ବହୁତ ସୁନ୍ଦର ଭାବେ ରୋଷେଇ କରୁଛେ, ବହୁତ ସୁନ୍ଦର ଭାବେ ରୋଷେଇ କରିକି ଆମେ ଜଗତ ଜଣଙ୍କୁ କହିବା ତୁ ଖା, କିନ୍ତୁ ସେ ଲୋକ ଆମେ ବାସୁମତୀ ଚାଉଳ କରିବା, ସେ କ'ଣ କି ହରଡ଼ ଡାଲି କାନପୁର ହରଡ଼ ଡାଲି କରିବା, ପନିର ସବ୍ଜି କରିବା, କରିକି ଗୋଟେ ଲୋକ କହିବା ତୁ ଖା। ସିଏ ଦେଖିଲା ଡାଇବେଟିସ୍ ପେସେଣ୍ଟ, ସିଏ ଅନ୍ନ ଖାଏନି କି ସେ ଡାଲି ଖାଏନି କି ମିଲ୍କ ଆଇଟମ୍ ଖାଏନି, ତୁମେ କହ ମୁଁ ଏତେ ସୁନ୍ଦର ରୋଷେଇ କରିଛି ତୁ ଖାଇବାକୁ ପଡ଼ିବ, ସେ ତ ଖାଏନି। ତ ତୁମେ ତୁମକୁ ସେଟା ସେଟାକୁ ସେବା ବୋଲି ଜ୍ଞାନ କରାଯିବ, ସେଟା ସେବା ବୋଲି ଜ୍ଞାନ କରେ ଲୋକଟା ଏଇଭଳିଆ ନା ଆଜିକାଲି ସବୁ ମୁଁ ତ କରିବି ଆପଣ ଖାଇବେ କି ନାଇଁ, ଏଇଟା କ'ଣ ଜଗସ୍ତିଆ କାମ, ମୁଁ ତ ରୋଷେଇ କରିବି, ସିଏ କରୁଛି ମୁଁ କରିବି, ତା ମାନେ କ'ଣ ସେୟା, ଏଇଟା କ'ଣ ସେବା, ଏଇଟା ସେବା ନୁହେଁ। ତୁମେ ପ୍ରଣିପାତ ନାହିଁ ନା ମାନେ ତୁମ କତିକି ଜ୍ଞାନଟା ଆସିବନି, ସେବାଟା ତୁମେ କରିପାରିବ, ତୁମେ ପ୍ରଣିପାତ ହେଲା ତୁମର ଆଫେକ୍ସନଟା ଆସିଗଲା। କ'ଣ କୁହାଯାଏ, ବିନମ୍ର ଭାବରେ ତୁମେ ଜଣଙ୍କର ପ୍ରଣିପାତ ହେଇଗଲ, ଶରଣ ଚାଲିଗଲ, ପରମାତ୍ମା ଜାଣିଦେଲା ଆରେ ଇଏ ଲୋକଟା ଭଲ କରୁଛି, ଏଟା ଶରଣ କରନ୍ତି, ତାକୁ ଜ୍ଞାନ ଦେବି। ମାଆଟା ଯେ ମା ଛୁଆ କ'ଣ ଖାଇବ, କେଉଁ ଆଇଟମ୍ ହବ, କ'ଣ ହବ, ସେ କ'ଣ କରୁଛି, ସେ ପଚାରି ଗାଁ ଲୋକ ପଚାରି ଆସୁଛି ମୋ ଛୁଆଟା କ'ଣ ଖାଇବି କହିଲ, ସେ କେଉଁ ଦେଖୁଛି କେଉଁ ବହି ବହି ଦେଖି କରୁଛି, ତା ଛୁଆ ପ୍ରତି ତାର ମମତା ଅଛି, ସ୍ନେହ ଅଛି, ତା ପଟ ଏଇଟା ରିଲେ ହେଉଛି, କ'ଣ ରୋଷେଇ କରିବି, କ'ଣ ଖାଇବାକୁ ଦେବି, କିଭଳି ଖାଇବାକୁ ଦେବି, ସେ ଏଇ ଯେ ପ୍ରପନ୍ନଟା ଯଦି ଭଗବାନ ପାଖରେ ଆମେ ନ ହେଇପାରିଲେ ନ ଶିଖିପାରିଲେ ଜୀବନରେ ଚାଲିବାଟା ଆଗକୁ ବହୁତ କଠିନ ହେଇଯିବ। ମା ମାନେ ସବୁ ଗାଁ ଗହଳିର ମା ମାନେ କୁହନ୍ତି, ବାବାଜୀ ମାନଙ୍କ ସହ କୁହନ୍ତି ଆଉ, ଭଜନ ପଥରେ ଦୁର୍ଗମ ଭୟ ଭାଜିଲେ ମୁଁ ନିଜନ। ବୁଢ଼ୀ ମାନେ ଯଦି କେହି କହିବି ମୁଁ ବାବାଜୀ ହେବି, କହିବି କ'ଣ ବାବୁଜୀ ତୁ, ମୁଁ ଆମେ ତ ସବୁ ବାବୁଜୀ, ତୁମେ ତ ଏବେ ସବୁ ଆସିଲେ ବହି ପଢ଼ିଲ ସବୁ ପିଚିଂ ହେଲା, କେତେ ଡିବୁଟି ଗଲେ ତୁମ କାନ କାନ ଫୁକା ମନ୍ତ୍ର ଦେଲା ଭଳିଆ ବୁଝେଇ ବୁଝେଇ ମାଛ ଛାଡ଼େ ମାଛ ଛାଡ଼େ, ଏଟା କର ସେଟା କର ପ୍ରସାଦ ବୋ କେତେ କରିକି ତୁମେ ଡିବୁଟି କଲ ନା, ତୁମେ କ'ଣ ଅଟୋମେଟିକାଲି ହେଇଯାଇଛ, ତ ପଛରେ ଲାଗି ଲାଗି କେତେ ତାଙ୍କ ଭଜନ ନଷ୍ଟ କରି ତ ପଛରେ ଲାଗିଲେ ତୁମେ ଭକ୍ତ କରୁଛ। ଆମ ଭଳିଆ ଆମ କ'ଣ ଭକ୍ତି କ'ଣ ବି କେହି ଲୋକ, ଆମ ବାପା ତ ଆମେ ସେ ଖାଇବା ଲୋକ, ଆମ ଆ ଖାଉ ମଧ୍ୟ ବାବା ଖାଆନ୍ତି, ଗାଁ ଘର ଲୋକ ଖାଆନ୍ତି, ସେମାନେ କ'ଣ କିଏ ଆମକୁ ଶିଖେଇଛି ତୁମେ ଏସବୁ ଜିନିଷ କିଛି ନାହିଁ। ଶିଶୁ କେଉଁ ପୂର୍ବର ସ୍ୱୀକୃତି ବେଳେ ଆମର ସବୁ ଏସବୁ ଡିଟାଚମେଣ୍ଟ ଅଟୋମେଟିକ ଡିଟାଚମେଣ୍ଟ ଆସେ, ଆୟ ସାବ ହେଇଯିବ ଏ ଜୀବନରେ କିଛି ନାହିଁ। କେତେବେଳେ ସେତେବେଳେ ଲୋକ ଜାଣନ୍ତି ସେସବୁ କୁହନ୍ତି, ଏ ବୁଢ଼ୀ ମାମାନେ ଟାଇଟା କରାଇ କହିବେ, ବାବା ଜୀବନ ସହଜ ହେଇଛି, ଭଜନ ପଥରେ ଦୁର୍ଗମ ଭୟ ଭାଜିଲେ ମୁଁ ନିଜନ, ବାବାଜୀ ମୁନିମାନେ ଡରି ଯାଉଛନ୍ତି ଭଜନ ପଥକୁ ଦେଖି, ବାବାଜୀ କ'ଣ ଛୋଟ ପିଲାଟା ଏଇଟା ଗୋଟେ ଏତିକି କମ୍ ବୟସରେ ହବ, ଗାଁ ଗୁଡ଼ିକ ଗୋଟେ ଏଇଟା କହିଥିଲେ, ମୁନିମାନଙ୍କ ପାଇଁ ଏଇଟା କଷ୍ଟ ହୁଏ ନା, କାରଣ ମୁନିମାନେ କ'ଣ କୁହନ୍ତି, ତାଙ୍କ ନିଜ ବାହୁବଳରେ ନିଜ ମନ ଇନ୍ଦ୍ରକୁ ସଂଯମ କରିକି କ'ଣ କରିବେ, ପରମାତ୍ମାଙ୍କୁ ଚିନ୍ତନ, ତାଙ୍କର ଏଇସବୁ ଭକ୍ତି ଧର୍ମ ସେବା ଧର୍ମ ନାହିଁ ନା, ସେବାଟା ମାନେ କ'ଣ, ସେବାଟା ମାନେ ପ୍ରଥମ ଆରମ୍ଭ ହେଲା ପ୍ରଣିପାତ, ପ୍ରଣିପାତରୁ ଆରମ୍ଭ ହେଲା ଭକ୍ତି ଜୀବନଟା। ଶରଣାଗତ ହେଲା ତୁମେ ଭଗବାନଙ୍କର, ଗୁରୁଙ୍କର, ବୈଷ୍ଣବଙ୍କର, ଭଗବାନଙ୍କର ଶରଣାଗତ ନହେଲେ ତୁମକୁ କିଛି ଜିନିଷଟା ରିଭିଲ୍ଡ ହବନି ଆଉ ବୁଦ୍ଧିଟା ଆସିବନି, ଗୁରୁଦେବ ସବୁବେଳେ ସେଇଟା କୁହନ୍ତି ଆଉ ତୁମକୁ ସବୁବେଳେ ଏଇଟା କାହିଁ ହଉନି ଭୁଲ ହଉଛି, ତୁମେ ଠିକ୍ସେ ଭଜନ କରୁନ, ଭଗବାନ ତୁମ ବୁଦ୍ଧି କାହିଁକି ଆସୁନି, ତୁମେ ବୁଦ୍ଧ ଆସିନି ମାନେ ତୁମେ ଠିକ୍ସେ ଭଜନ କରୁନ କି ଭଗବାନଙ୍କର ଶରଣାଗତ, ଭଗବାନଙ୍କ ଶରଣାଗତ ହେଇଗଲେ ଭଗବାନ ପାଠ ବୁଦ୍ଧି ଦେବେ। ଗୋଟେ ଗୋଟେ ମଣିଷ କ'ଣ କମ୍ପ୍ୟୁଟର, ଆମ ମୁଣ୍ଡରେ କ'ଣ କମ୍ପ୍ୟୁଟର ଅଛି, ତୁମ ମୁଣ୍ଡରେ ଗୋଟେ କଥା ବସୁଛି, ଆଉ ଜଣଙ୍କ ମୁଣ୍ଡରେ 100ଟା କଥା ବସିଯାଉଛି, 100ଟା ବୁଦ୍ଧି ଆସୁଛି, କେମିତି ଆସୁଛି ସେ ବୁଦ୍ଧିରେ କେଉଁଠି ଆସୁଛି, ତାର ସେତିକି ଶରଣାଗତି ଭଗବାନଙ୍କ ଶରଣାଗତ, ଯେତିକି ଯିଏ ଯେତିକି ଶରଣାଗତି ହବ ଯେମିତି ପ୍ରଭୁପାଦ କୁଆଡ଼େ କ'ଣ ଆନ୍ସର, ସେ ବିଶ୍ୱରେ କିଏ କେତେ ପ୍ରକାର ପ୍ରଶ୍ନ କରିଛି, ସେଟା କେଉଁ ଶାସ୍ତ୍ର ତୁମେ ଦେଖିଲ, ଶାସ୍ତ୍ର ଦେଖା କେଉଁ ଶାସ୍ତ୍ରରେ ପ୍ରଭୁ ଯେଉଁ କନ୍ଭରସେସନ୍ ଗୁଡ଼ା ଦେଇଛନ୍ତି, ଶାସ୍ତ୍ର ସେ ଶାସ୍ତ୍ର ନାହିଁ କିନ୍ତୁ ତାକୁ କାଟି ବି କହିପାରିବିନି, ସେ ଶାସ୍ତ୍ରଠୁ ବି ଆଉ ବିଜ୍ଞାନ ଅଛି, ସବୁ ଶାସ୍ତ୍ର ସହିତ ଲିଙ୍କ୍ ଅଛି, କିନ୍ତୁ ଶାସ୍ତ୍ରଟା ଲେଖା ନାହିଁ, ସବୁ କନ୍ଭରସେସନ୍କୁ ତୁମେ ଶାସ୍ତ୍ର ସହିତ ଲିଙ୍କ୍ କରିଦେଇପାରିବ, ପ୍ରମାଣ ଦେଇପାରିବ, କିନ୍ତୁ ସେଟା ଶାସ୍ତ୍ର ଲେଖା ନାହିଁ। ଏଇଭଳି ଭାବରେ ଜଣଙ୍କୁ ବୁଝା, ଜଣେ ପ୍ରଶ୍ନ ପଚାରୁଛି ନା, କିଏ ଚ୍ୟାଲେଞ୍ଜିଂ ମୋଡ଼ରେ ପଚାରୁଛି, କିଏ ଇନକ୍ୱାରି ମୋଡ଼ରେ ପଚାରୁଛି, କିଏ ଦର୍ଶନକୁ ଜାଣିବା ପାଇଁ ପଚାରୁଛି, ସେ ଯେଉଁ ଜ୍ଞାନଟା କହୁଥିଲେ ସେଟା କୋଉ ଶାସ୍ତ୍ରରେ ଲେଖା ହେଇଛି ଏଇଭଳି ଏଇଭଳି ଭାବରେ ଏଇଟା ଭଗବାନ କିଏ ତୁ ମୋତେ ପଚରା ଯାଇଛି, ତୁମେ କ'ଣ କହିବ ଯାହାର ଛଅଟା ଐଶ୍ୱର୍ଯ୍ୟ ଅଛି ଭଗବାନ, ଆଚ୍ଛା ସେଟା କୋଉଠୁ ଜାଣିଲ ତୁମେ, ତୁମେ ଏଟା ପଢିକି କହୁଛ ସେମିତି କହିପାରିବ, ୟା ପରେ ଭଗବାନ କ'ଣ ଆଉ କହିଲ ଆଉ ଗୋଟେ ଡେଫିନେସନ ଦେଲ ଆଉ କିଛି ନାହିଁ ବୁଦ୍ଧି ପଡ଼ୁ, ଯୋଉଠୁ ପଢିଥିବ ସେତିକି ବୁଦ୍ଧି, ହଁ ଏଇଠି ଏହା ଲେଖା ହେଇଥିଲା ଭଗବାନ ଏହା ଭଗବାନ, ସେତିକି ଯେତିକି ପଢିଛ ସେତିକି କହିପାରିବ, ପ୍ରଭୁ ସେମିତି କହୁନଥିଲେ ସାଙ୍ଗେ ସାଙ୍ଗେ ଡେଫିନେସନ ଦେଉଥିଲେ ଭଗବାନ, ଭଗବାନ ମାନେ ହୁଇଜ୍ କଣ୍ଟ୍ରୋଲିଂ ଏଭ୍ରିୱାନ୍ ନଟ୍ କଣ୍ଟ୍ରୋଲ ବାଇ ଏନିୱାନ୍ ହିଜ୍ କଣ, କୋଉଠି ତୁମେ ଖୋଲିଲ ଦେଖି କୋଉଠି ଲେଖା ହେଇଛି ଏଇଟା ଆଣ ଦେଖା କୋଉଠୁ, ସାଧୁକୁ ତୁମେ ଚିହ୍ନିବ କ'ଣ ତୁମ ଶାସ୍ତ୍ର ଖେଳିକି ଚିହ୍ନିବ, ଖେଳର ଜୀବନ ସାରା ଶାସ୍ତ୍ର ତୁମେ କିଛି ଚିହ୍ନିପାରିବ, ସିଏ ତ କନେକ୍ଟ ହେଇଛନ୍ତି ସୁପର ସୁଲ ପରମାତ୍ମାଙ୍କ ସହିତ କନେକ୍ଟ ହେଇଛନ୍ତି ହୃଦୟ, ତୁମେ ତାଙ୍କୁ ବାହାରେ କ'ଣ ଜାଣିବ, ସେ କହିଥିଲେ ଯେ ସମସ୍ତେ କଣ୍ଟ୍ରୋଲ କରନ୍ତି କାହା ଦ୍ୱାରା କଣ୍ଟ୍ରୋଲ ହୁଅନ୍ତିନି, ସେ ଭଗବାନ ଦେଖ ସେ ଗୋଟେ ଗୁଣ ଡେଭିଲ କାଟିପାରିବ, ଏଟା କାଟିପାରିବ ଏଟା ଶାସ୍ତ୍ର ଏଟା ଲେଖା ଅଛି କୋଉଠି ଲେଖା ନା, ଏ କେନ୍ଟା କୋଉଠି ହେଲା, ଏଭଳିଆ ସେ ଲକ୍ଷ ଲକ୍ଷ କଥା କହିଲେ ଲକ୍ଷ ଲକ୍ଷ, ଯେତେ ପ୍ରବଚନ ଦେଖିବ କନ୍ଭରସେସନ ଦେଖିବ ଯେତେ ତାଙ୍କ ସବୁ ମହାତ୍ମା କୋଉଠି ଆସିଲା, ମାନେ ଭଗବାନଙ୍କ ଦ୍ୱାରା ଏମିତି ଶରଣାଗତି ହେଇଥିଲେ ପୁରା ଭଗବାନଙ୍କର ଯୋଉ ଜ୍ଞାନ ଶକ୍ତିଟା ପୁରା ଅବତରଣ ଭଗବାନଙ୍କ ଜ୍ଞାନ ଶକ୍ତି ପୁରା ଡିସେଣ୍ଟ ହେଇଗଲା, ତୁମେ ଯେତିକି ଶରଣାଗତ ହବ ତୁମ କଥା ଜ୍ଞାନଟା ଭଗବତ ଜ୍ଞାନ, ଭଗବତ ଜ୍ଞାନ ଯୋଉଟା ଭଗବତ ବିଷୟ ଜ୍ଞାନ ଯୋଉଟା ଭକ୍ତି ପୋଷଣକାରୀ ଭକ୍ତି ହିତକାରୀ ସେଟା ଡିସେଣ୍ଟ ହବ ସେଟା ଆସିବ, ନହେଲେ ଏଟା ଘୋଷା ପାଠ ଆମର ଆମର ସଂସ୍କୃତ ମାଷ୍ଟର ସେଟା କୁହେ ସଂସ୍କୃତ ହେଲା ଘୋଷା ପାଠ, ଘୋଷା ପାଠ ଘୋଷ ନା ଚାଳରେ ଖୋସ, ତୁ ସବୁବେଳେ ବହି ପଢିକି ଘୋଷା ଘୋଷି ପଢୁଥିବୁ ସେଟା ମନେ ରଖିବ, ଯଦି ଛଅ ମାସ ନ ପଢିଲ ଗଲା ଆଉ ସେ ଶ୍ଳୋକ ପଢିଲେ ବସିଲାବେଳକୁ ଆଉ ମନେ ପଡ଼ୁନଥିବ ନା, ତାକୁ ତୁମେ କିଛି ଏକ୍ସପ୍ଲେନ୍ କରିପାରିବ, ତୁମ ତୁମ ପାଖକୁ କିଛି ଆସିବ, ଯେତିକି ପଢିଛ ଯେତିକି ଶୁଣିଛ ଯେତିକି ମୁଣ୍ଡର ସେତିକି କରିପାରିବ, ଆଉ କିଛି କହିପାରିବ ଏକ୍ସଟ୍ରା କିଛି କରିପାରିବ, ଆଉ ଯାହା କହିବ ସେଟା ଭୁଲ ହବ, ଯଦି କିଛି ତୁମେ ଚାତୁର ଦେଖିକି କହିଲ ସେଟା କ'ଣ ହବ, କେବେ ଶାସ୍ତ୍ର ସହିତ ମିଶିବନି ସିଦ୍ଧାନ୍ତ ସହିତ ମିଶିବନି ଆଚାର୍ଯ୍ୟ କୃଷ୍ଣ ସହିତ ମିଶିବନି, କାହିଁକି ସେ ଜ୍ଞାନଟା ତୁମ ତୁମେ ଟେକ୍ନିକାଲି କହିଦେଉଛ ବୁଦ୍ଧି ଦ୍ୱାରା ଖର୍ଚ୍ଚ କରି, କିନ୍ତୁ ସେଟା ମିଶିବନି କେବେ, ଯିଏ ଯେତିକି ପ୍ରପନ୍ନ ହେଲା ଭଗବାନଙ୍କର ଗୁରୁଙ୍କ ଚରଣରେ ଭଗବାନଙ୍କ ଚରଣରେ ତା କଥା ସେତିକି ସବୁ ଜ୍ଞାନ ଆସିବ, ସୁରକ୍ଷା ଆସିବ, କୃପା ଆସିବ, ବିଶ୍ୱାସ ଆସିବ, ସବୁ ପ୍ରଭୁଙ୍କର ଉତ୍ପନ୍ନ ହେଲା, ଏଇ ପ୍ରପନ୍ନ ଜିନିଷ ସବୁ ଶିଖିବାକୁ ପଡ଼ିବ, ଶରଣାଗତ ତୁମେ ନ ଶିଖିପାରିଲ କେମିତି ଜୀବନର ପ୍ରତି ଅସୁବିଧା ଆସିବ ବହୁତ, କିନ୍ତୁ ମୋ ପ୍ରତି ପଦକ୍ଷେପରେ ମୋର କାମ କ'ଣ, ବିଭିନ୍ନ ବାଧା ବିଘ୍ନ ଆସିକି ତୁମର ବହୁ ଯତ୍ନରେ ତୁମେ କରିଥିବା ସୌଧକୁ ନଷ୍ଟ କରିଦେବ, ତୁ ଏତେ କଷ୍ଟ କରିକି ତିଲକ ମାଳି କେତେ ତିଲକ ଘୁରା ଘୁରା ହେଲାଣି, ଚକିରେ ଘୁରା ହେଇ ତିଲକ ଲିପା ଚାଲିଛି, ତିଲକ ଘୁରା ଚାଲିଛି, ମୁଣ୍ଡର ମରା ଚାଲିଛି, ସବୁ ଚାଲିଛି, କିନ୍ତୁ ଯେତେ କଷ୍ଟ କରିକି ମଙ୍ଗଳାରତି ଉଠାଇ ସବୁ ଚାଲିଛି, କେତେ କଷ୍ଟ କରି ତୁମେ ରହିଥିବ ଗୋଟିଏ ଗୋଟିଏ ଘଟଣା ତୁମ ମନକୁ ପୁଣି ମନ ଭାଙ୍ଗିଦେବ ପୁରା, ତ ସୌଧକୁ ନଷ୍ଟ କରିଦେବ, କୋଉଠି କ'ଣ ଟିକେ ହେଇଗଲା ନା ଆଉ ରହିହବନି ଗଲା, ଏତେ ଗୋଟେ ସାଧାରଣଟା ତୁଳିସାଧ ହେଇଛି ଟାଣିନି କୁଆଡ଼େ ମନା ପବାଡ, କିଏ ସୁରକ୍ଷା ଦେବେ ସବୁ ଜିନିଷ, କେବଳ ତୁମର ଯଦି ପ୍ରତି ପଦକ୍ଷେପରେ ଜୀବନର ପ୍ରତି ପଦକ୍ଷେପରେ ସବୁବେଳେ ଏଇଟା ଶିଖିବାକୁ ପଡ଼ିବ, ଏଇଟା ଗୋଟେ ରହସ୍ୟ ଭକ୍ତି ବିଜ୍ଞାନର ଗୋଟେ ରହସ୍ୟ, ଆସିକି ତୁମକୁ ବିଚଳିତ କ'ଣ କରିଦେବ ମନଟା ଆସିକି ତୁମକୁ ବିଚଳିତ, ତୁମେ ଯଦି ଗୋଟିଏ କାମ କରୁଥିବ ତାହେଲେ ତୁମେ ସୁରକ୍ଷା ପାଇଯିବ, ତୁ ଯଦି କେବଳ ସେବାଟାକୁ ଧରିକି ରହିଥିବ ତାହେଲେ ପୁଣି ତୁମକୁ ଭଗବାନ ସେ ଜ୍ଞାନଟା ଦେଇଦେବେ, ତୁମେ ଆଉ ଉତ୍ପୀଳିତ ହବ, ଆଉ ଯେତେବେଳେ ତୁମେ ସେବା ଛାଡ଼ିଦେବ ଗଲା ତୁ କ'ଣ ଆସିବ ମନ ତାର ତୁମକୁ ଘୁରି 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 କୁଆଡ଼େ ଉତ୍ପୀଳିତ କରି ନେଇଯିବ, ସେବା ଦ୍ୱାରା ପୁଣି ତୁମେ ବୁଝିପାରିବ ନାହିଁ ମୁଁ ମୋର ଏଇଟା ଭୁଲ ଥିଲା ବୋଲି ଭଗବାନ ମୋତେ ଏଇଟା ଦଣ୍ଡ ଦେଲେ, ମୋତେ ପୁଣି ଶରଣାଗତ ହବ, ସେବା କରିବାକୁ ପଡ଼ିବ ଆଉ ଭୋଜନ କରିବାକୁ ପଡ଼ିବ, ହରିନାମ ଠିକଣା ଭାବରେ ବସିକି ଗୋଟେ ଜାଗାରେ ହିଁ ହରନାମ କରିବ, ରୁମ୍ ବୁମ୍ ଯାଇକି ସେ ସବୁ ବସିଲା ମାନେ ଢୋଳେଇବ, ରୁମ୍ରେ ବୈଷ୍ଣବ ଯେଉଁଠି ବସୁଛନ୍ତି ବସିକି ଗୋଟେ ଜାଗା ଜପ କରିବ, କାରଣ ତୁମର ନାମ ରୁଚି ଆସିନି ମାନେ ତୁମେ ଏକାକି ବସିଲେ ମାନେ କ'ଣ କରିବ, ଶୋଇବ ନହେଲେ ଇତର କଥା ଚିନ୍ତା କରିବ ନହେଲେ ଲୁଚେଇ ଖାଇବ, ଜୀବନ ଏଇଟା ଆମେ ଏକୁଟିଆ ନା ଦେହଟା ଧରିଛେ ନା କ'ଣ ଅଛି ଗୋଟେ ଖାଇଦେବାରେ, ଏକୁଟିଆ ରହିଲେ ନା ତୁମ ରୁଚି ଗୋଟେ ଆସିନି ନା, ଆଉ କିଛି ନିୟମ ବି ରଖିପାରିବନି, ପ୍ରଥମ ଅବସ୍ଥା କିଛି ଗୋଟେ ନିୟମ ତୁମକୁ ରଖିବା କଷ୍ଟ, କିଛି ଗୋଟେ ନିୟମ ତୁମେ କରି ରଖିପାରିବନି, ଦେହ ଧାରଣ ଅଛି ନା, କିନ୍ତୁ ପ୍ରଥମ ସଙ୍ଗରେ ଭକ୍ତ ସଙ୍ଗରେ ଆମକୁ ଗୋଟେ ରୁଚି ଜାଗ୍ରତ କରିବାକୁ ପଡ଼ିବ, କେଉଁଥିରେ ନାମରେ ସେବାରେ, ଆଜି ନାମ ନାମରେ ରୁଚି ପାଇଁ ଆଉ ସେବାର ରୁଚି ପାଇଁ କଥା ହେଲା ସବୁଠୁ ବଡ଼ ଉପାଦାନ। ଯେମିତି ଗଛର ଆମେ ମାଟି ଲାଗିକି ଲଗେଇ ଦେଉଛେ, କ'ଣ ଦେଉଛେ ତାକୁ? ଖତ ଟିକେ ଦେଉଛେ, ସାର ଟିକେ ଦେଉଛେ, ସେ ପୁଷ୍ଟ ହିଁ ଫଳ ଫୁଲ। ଏବେ ସେବାରେ ଯେଉଁ ରୁଚି, ନାମରେ ଯେଉଁ ରୁଚି, ନାମ ପ୍ରଭୁଙ୍କ ଚରଣରେ ରୁଚି, ସେବା ଭଗବତ ସେବାରେ ଯେଉଁ ରୁଚିଟା, ଏଇଟା ବେଶୀ ସାହାଯ୍ୟ କରେ ହରି କଥା, ତାକୁ ସେ ଉପାଦାନ କରେ। ହଁ, ଏଇଟା ମୋର କର୍ତ୍ତବ୍ୟଟାକୁ କରିବି। ହରି କଥାଟାକୁ ଯିଏ ସାବଧାନରେ ଶୁଣିକି ତାକୁ ହୃଦୟ ଭିତରକୁ ହୃଦୟ ଭିତରେ ସେ ଗ୍ରହଣ କଲା, ସିଏ ହିଁ କେବଳ ଏ ଜିନିଷଟା ପାଇଯିବ। ଆଉ ଶରଣାଗତି ତୁମେ ପ୍ରତି ପ୍ରତି ପଦକ୍ଷେପରେ ଭଗବାନଙ୍କର କେମିତି ମୁଁ ଶରଣ ଯିବି ପ୍ରଭୁ, ସବୁବେଳେ ତୁମେ ପ୍ରାର୍ଥନା କରିକି ନ ଜଣେଇଲ ତୁମ ମନଟା ଭାଙ୍ଗିଯିବ। ବହୁ ଯତ୍ନରେ ବହୁ କିଛି କରିଥିବ, କେତେ ଦିନ ପରେ ତୁମେ ଆସିଲି। ସେଥିପାଇଁ ଏ ଜୀବନଟା ହଉଛି ସେୟା, ଜୀବନରେ ପୂର୍ଣ୍ଣ ଶରଣାଗତି ତୁମେ ନହେଲା ପର୍ଯ୍ୟନ୍ତ ତୁମକୁ କେତେବେଳେ ହେଲେ ପୂର୍ଣ୍ଣ ସୁରକ୍ଷିତ ବୋଲି ତୁମେ କେତେବେଳେ ହେଲେ ଭାବିପାରିବ ନାହିଁ। ତୁମେ ଯେତିକି ଭଗବାନଙ୍କ ଶରଣ ଯିବ, ସେତିକି ସୁରକ୍ଷା ମନୋଭାବ ଆସିବ, ସେତିକି ନିର୍ଭୀକତା ଆସିବ, ସେତିକି ବିଶ୍ୱାସ ଆସିବ, ନହେଲେ ହବାଟା ଏତେ ସହଜ ନାହିଁ। ମନ ଇନ୍ଦ୍ରିୟ ଗୁଡାକ ଅଛି ନା, ତେଣୁ ଏଇ ଯେତେବେଳେ ଭଗବାନଙ୍କର ଶରଣ କଲେ, ଦାବାନ ଦେହମାନ ପ୍ରପନ୍ନ, ଏଇ ଶବ୍ଦରୁ ଆମେ ଆସିଥିଲି ପ୍ରପନ୍ନ, ଆମେ ଆପଣଙ୍କର ପ୍ରପନ୍ନ ହେଲୁ। ଏଇ ପ୍ରପନ୍ନ ଶବ୍ଦ କୋଉଠି ଲାଗିଛି ଭଗବାନ କଣ କହିଲେ ଅର୍ଜୁନ? ଅର୍ଜୁନ ପ୍ରପନ୍ନ ଶବ୍ଦ ଲଗେଇଲେନି? କର୍ପଣ୍ୟ ଦୋଷ ଅଦ ସ୍ୱଭାବ ପୁଚ୍ଛାମିତ ଅନ୍ଧର୍ମ ସମୂଳ ଚେତା ନିଶ୍ଚିତ ପ୍ରୀତାନ ଶିଷ୍ୟତେ ହମ ସାଧିମାମ ତ୍ୱାମ ପ୍ରପନ୍ନ। ସେ ଶବ୍ଦ ଶିଷ୍ୟତେ ଅହମ ସାଧିମାମ, ମୁଁ ତୁମର ଶିଷ୍ୟ ହେଲି, ଏଇଟା ହେଉଛି ପ୍ରଣିପାତ। ଭଗବାନ ଅର୍ଜୁନ ଆଗେ କହିଲେ, ଭଗବାନ ତାପରେ ଜ୍ଞାନ ଦେଲେ, କଣ କହିଲେ? ଯେ ଜ୍ଞାନ ଲାଭ କରିବ ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା, ସେଠି କହିଲେ ନା। କିନ୍ତୁ ଅର୍ଜୁନଙ୍କର ପ୍ରଥମ ଭଗବାନ ଯେ ଏତେବେଳେ ଜ୍ଞାନ ଦେଲେ, ଅର୍ଜୁନ କେମିତି ଆଥିଲେ ଏଠି କହୁଛନ୍ତି, ଶିଷ୍ୟତେ ଅହମ୍ ମୁଁ ଆପଣଙ୍କର ଶିଷ୍ୟ ହେଲି, ସାଧିମାମ ମୋତେ ଶୋଧନ କରନ୍ତୁ। ଶୋଧନ ମାନେ ଗୁରୁଙ୍କର କାର୍ଯ୍ୟରେ ତୁମର ଦୋଷ ଦେଖିବା, ତୁମର ଦୋଷ ଦେଖିବେ, ତୁମକୁ ଶୋଧନ କରିବେ। କାରଣ ତୁମେ ଶୋଧନ ଏତେ ନ ହବ, ତୁମେ ଯଦି ଆନନ୍ଦରେ ଏଟାକୁ ସ୍ୱୀକାର ନ କଲ, ତୁମେ ଆଗକୁ କେବେ ବଢ଼ିପାରିବେ, ତୁମେ ସେଇଟା ଷ୍ଟକ୍ ହେଇ ରହିବ। ଭଗବାନ ପାଖକୁ ଯିବାକୁ ହେଲେ ତୁମର କେଉଁ ଗୁଣଟା ହବା ଦରକାର? ତୁମର ଭଗବାନ ପାଖକୁ ଯିବାକୁ ହେଲେ ଭଗବତୀ ଗୁଣ, ମାନେ ପାର୍ଷଦ ମାନଙ୍କର ଯେଉଁ ଗୁଣ ସେଇଭଳିଆ ଗୁଣ, ଆମେ ଯେଉଁ ଭାବିଦେଉଛୁ ମୋର ଏଇ ଗୁଣ ଅଛି ଭଲ ଗୁଣ, ସେଇଟା ଗୁଣ ନୁହେଁ, ସେଟା ପ୍ରାକୃତ ଗୁଣଟା ନା। ପାର୍ଷଦ ମାନଙ୍କର ଯେଉଁ ଗୁଣ ଅଛି ଭଗବାନଙ୍କର, ଆମର କ'ଣ ସେ ଗୁଣ ଅଛି? ସେ ଗୁଣ ନାହିଁ। ଆମେ ଯେତିକି ଆମେ ଭାବୁଛୁ ଯେ ଆମେ ହେଉଛୁ ଗୁଣୀ, ସେଥିରେ ସେ ଗୁଣଟା ଆମେ ଭଗବାନଙ୍କୁ ପ୍ରସନ୍ନ କରିପାରିବେ। ସେଥିରେ ସାଧୁଗୁରୁଙ୍କର କାର୍ଯ୍ୟ ହେଲା, ସେମାନେ ଭଗବତୀଙ୍କ ଗୁଣ, ଆମେ ସବୁବେଳେ ଆମର ସ୍ଥିତି ଆମର ଯୋଗ୍ୟତାରେ ଆମେ ସବୁବେଳେ ସନ୍ତୁଷ୍ଟ। ଆମର ସ୍ଥିତି ଯିଏ ଯେଉଁ ସ୍ଥିତିରେ ରହିଛି, ଯିଏ ଯେଉଁ ଯୋଗ୍ୟତାରେ ରହିଛି, କ'ଣ ଭାବୁଛି ମୋ ଭଳିଆ କେହି? ଇଏ ଗୋଟେ ମାୟା, ଇଏ ଗୋଟେ ଭଗବାନଙ୍କର ମାୟା, ପ୍ରଭୁଙ୍କର ମାୟା ଏମିତିକା, ସେ ଏମିତି ସୂକ୍ଷ୍ମ ଭାବରେ କାର୍ଯ୍ୟ କରନ୍ତି। ସମସ୍ତେ ସମସ୍ତଙ୍କ ସ୍ଥିତି, ସମସ୍ତେ ଯେତେ ପ୍ରକାର ଡ୍ରାଇଭର ଅଛନ୍ତି ତାଙ୍କୁ ସବୁ ଗୋଟେ ଗୋଟେ ଜାଗାରେ ବସେଇ ଦିଅ, ଯିଏ ତାହେଲେ ସେ ଚଲଉଛନ୍ତି ସେ କ'ଣ କହୁଛି ମୁଁ ଯିବି ଚଲଉଛି ଆଉ କେହି ନହେଲେ ଗାଡ଼ି ଚାଲିଛି କି? ସେ ଯଦି ଭାବିବ ମୁଁ ଠିକ୍ସେ ଚଲେଇନି ତାହେଲେ ସେ ଚଳେଇପାରିବେନି। ସଂସାରକୁ ଭଗବାନ ଚଲଉଛନ୍ତି ଅଦ୍ଭୁତ ରକମରେ, ସମସ୍ତେ କହୁଛନ୍ତି ତୁ ଭଲ ଚାଲ। ଚାଷୀ କ'ଣ ଭାବୁଛି? ଚାଷୀ ଯେଉଁ ଚାଷ କରୁଛି, ଆମେ ଯାହା କରୁଛୁ ଏ ସବୁଠୁ ବଡ଼, ହଁ ଏ ସବୁ ଅଳସୁଆ, ସବୁ ଅଳସୁଆ, ଆମେ ଯଦି ନ ଖଟିବୁ ଲୋକ ଖାଇବେ? ତା ମନରେ ଏ ଅଭିମାନ ଆସୁଛି ବୋଲି ଚାଷ ଚାଲିଛି। ଦେଖନ୍ତୁ ସଂସାର ଅଦ୍ଭୁତ ଭଗବାନଙ୍କର ସୃଷ୍ଟି, ସେ ସମସ୍ତଙ୍କୁ ମିଛରେ ଗୋଟେ ମିଥ୍ୟା ଅଭିମାନ ଅହଙ୍କାର ବିମୂଢ଼ାତ୍ମା କର୍ତ୍ତା ଏମିତି ମାନେ ତାକୁ ତିଆରି କରିକି ପୁରା ସଂସାରଟାକୁ ଚଳେଇଛି। କିନ୍ତୁ ଯିଏ ଭକ୍ତ କେବଳ ଫ୍ୟାକ୍ଟଟାକୁ ବୁଝିବ, ଯିଏ ଭକ୍ତ ଇଏ ସେ ବୁଝିବ ପ୍ରକୃତ ରହସ୍ୟଟା କ'ଣ? ରହସ୍ୟ ହେଲା ଏହା, ମୁଁ କର୍ତ୍ତା ନୁହେଁ, ମୁଁ ଯେପର୍ଯ୍ୟନ୍ତ ଭଗବାନଙ୍କର ଶରଣାଗତ ନ ହେବି କୌଣସି ସମସ୍ୟାର ସମାଧାନ ହେଇପାରିବନି। ଆଉ ଶିଷ୍ୟ ସେଥିପାଇଁ ଗୁରୁଙ୍କର ଯେଉଁ ଶରଣ ଯାଏ ତାର ସବୁ କଥାଟାକୁ ଆନନ୍ଦରେ ସ୍ୱୀକାର କରେ, ଶାସନଟାକୁ ଆନନ୍ଦରେ ଯିଏ ସ୍ୱୀକାର କରେ ସେ ଶିଷ୍ୟ ହେଇପାରିବ ନା? ତାର ଦ୍ୱିଧା ରହିବ ସେ ହେଇପାରିବ? ତୁମର ଗୁରୁ ଶତ୍ରୁ ନୁହନ୍ତି, ତୁମର ବୈଷ୍ଣବ କି ଶତ୍ରୁ ନୁହନ୍ତି, ସେ ତୁମର ମଙ୍ଗଳ ପାଇଁ କହୁଛନ୍ତି। ତୁମେ ଯଦି ମଙ୍ଗଳ ଭାବରେ ଗ୍ରହଣ ନ କଲ ତାହେଲେ ତୁମର କିଛି ଫଳ ଲାଭ ହବ, ଆଉ ତାଙ୍କର ବି କିଛି କ୍ଷତି ହବ, କାରଣ ସେ ତାଙ୍କର ଭଜନ ଭିତରେ କିଛି ବାଧା ହବନି। ତାଙ୍କର ସିନା ତୁମ ପ୍ରତି ଦ୍ୱେଷ ଥିଲେ ତାଙ୍କ ଭଜନରେ ବାଧା ହବ, ସେ ତ ତୁମର ମଙ୍ଗଳ ପାଇଁ କହୁଛନ୍ତି, ତୁମେ ନ କଲେ ତାଙ୍କର କିଛି କ୍ଷତି ନାହିଁ, ତାଙ୍କ ଭଜନ କିଛି ବାଧା ହବନି। କିନ୍ତୁ ତୁମର ଭଜନ କ'ଣ ବାଧା ହବ? ତୁମେ ତ ଗ୍ରହଣ କଲନି, ଓଲଟି ଶତ୍ରୁ ବୋଲି ଭାବିଲ, ତୁମର କ୍ଷତି ହବ। ଅର୍ଜୁନ ସେଥିପାଇଁ ସେ କହିଦେଲେ ପ୍ରଥମ, ହଁ ଶିଷ୍ୟତେ ଅହମ୍ ଶିଷ୍ୟତେ ଅହମ୍ ସାଧିମା। କେତେ ସୁନ୍ଦର ଭାବରେ କହୁଛ, ମୁଁ ଆପଣଙ୍କର ଶିଷ୍ୟ ହେଲି, ମୋତେ ଶୋଧନ କରନ୍ତୁ। ଆଉ ଶିଷ୍ୟ ହେଲେ ମୁଁ ମୋତେ ଶୋଧନ କରିବି କେମିତି? ଭଗବାନ କହିବେ ତୁ କେମିତି ଶିଷ୍ୟ ହେଲୁ, କେମିତି ମୁଁ ତୋତେ ଶୋଧନ କରିବି? ତୁ ସିନା ମୋ କଣ୍ଟ୍ରୋଲକୁ ଆସିଲେ ନା ପ୍ରପନ୍ନ, ମୁଁ ଆପଣଙ୍କର ପୂର୍ଣ୍ଣ ଶରଣାଗତ ହେଇଗଲି ଆପଣଙ୍କ ଅଧୀନରେ। ତାପରେ ଆପଣ ଜାଣିଲେ କଥା କର, ପ୍ରପନ୍ନ ଶବ୍ଦ ରହିଲା ଯେ କେମିତି ତୁମେ ଶରଣାଗତ ହେଲ, ଜ୍ଞାନୀ ଭାବରେ ନା ନିଜର? ଆମେ କଣ ବଡ ହବାର ବାସନା ନେଇକି ଆମେ କଣ ଜାଣେ, ମୁଁ ଗୁରୁଙ୍କ ପାଖରୁ ମନ୍ତ୍ର ନେଇକି ମୁଁ ଉଚ୍ଚ ପଦବୀ ଲାଭ କରିବି, ଆମେ ଭଗବାନଙ୍କୁ ପ୍ରାର୍ଥନା କରୁଛେ ପ୍ରଭୁ ମୋତେ ବଡ କରିଦେ, ବଡ ଲୋକ ଆମେ ପ୍ରାର୍ଥନା କରୁଛେ ମୋତେ ବଡ କରିଦେ, ମୁଁ ବଡ ଭକ୍ତ ହେବି, ଏଇଟା କଣ ସବୁ ଏଇଟା କପଟତା ନା? ଆରେ ଭଗବାନ କହୁଛନ୍ତି ମୁଁ ବଡ କରିବି ନା, ତୁ ମୋ ତୁ ମନ୍ତ୍ର ନେଇ ତୁ ମୋଠୁ ବଡ ହବାକୁ ଚାହୁଁଛୁ ନା କଣ, ମୋତେ ଗୋଟେ ବଡ ଭକ୍ତ କରିଦିଅନ୍ତୁ। ମୁଁ ଏଇଟା ଆରେ ଭଗବାନ ଆଶ୍ଚର୍ଯ୍ୟ ହେବି, ଆରେ କି କଥା ହେଇ ଅର୍ଜୁନ ସେଥିପାଇଁ ଭଗବାନ କହିଲେ ପ୍ରପନ୍ନ ଶବ୍ଦ କହିଲେ ଏଣେ କଣ କହୁଛନ୍ତି, ଶିଷ୍ୟତେ ହମ୍ ସାଧିମା, କିଦୃଶ ଭାବନା ଏ ପ୍ରପନ୍ନ, ତୁମେ କୋଉ ଭାବନାରେ ପ୍ରପନ୍ନ ହଉଛ, ତୁମେ ଶରଣାଗତ ହଉଛ ଭଗବାନଙ୍କ ଶରଣ ଯାଇଛ, କେଉଁ ଭାବନାରେ? ନା 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 ଶିଷ୍ୟତେ ନା, ଉପର ଶ୍ଳୋକ ଦେଖ କଣ କହିଲେ, କାର୍ପଣ୍ୟ ଦୋଷ ପଦ ସ୍ୱଭାବ, ମୁଁ ଜ୍ଞାନୀ ଭାବରେ ଶରଣାଗତ ହଉନି, ଜ୍ଞାନୀ ବି ଶରଣ ହୁଏ ପଣ୍ଡିତ ଅଭିମାନରେ ବି କିଏ ଶରଣ ଯାଏ, ମୁଁ ସେଭଳି କାର୍ପଣ୍ୟ ଦୋଷ ଅପହତ ସ୍ୱଭାବ, ମୋ ସ୍ୱଭାବ ପୁରା ବେକାର ହେଇଯାଇଛି, ମୁଁ ଜାଣିପାରୁନି କିଛି, ଆଉ ମୁଁ କୃପଣତା ଆସି ଯାଇଛି। ଆଉ ପୃଚ୍ଛାମି ତ୍ୱାମ୍, ମୁଁ ତ ଆପଣଙ୍କୁ ପଚାରୁଛି ସମୂଢ ଚେତା, ଏଇଟା ଇମ୍ପୋର୍ଟାଣ୍ଟ, କାର୍ପଣ୍ୟ ଦୋଷ ଆଉ ସମୂଢ ଚେତା, ମୁଁ ପୁରା ମୂଢ଼ ମୋ ବୁଦ୍ଧିରେ କିଛି ମୁଣ୍ଡ କିଛି କାମ କରୁନି, ମାନେ ମୁଁ ଅଜ୍ଞାନ ହେଇକି ଆପଣଙ୍କର ପ୍ରପନ୍ନ ହେଲି, ବିଜ୍ଞ ଭାବରେ ନୁହେଁ, ମୁଁ ସବୁ ଜାଣିଛି, ଦେଖିବ ଭଗବାନ ଶରଣାଗତ ହେଇଗଲେ ଭଗବାନ ମୋତେ ବଡ଼ କରିଦେବେ, ଗୋଟେ ବଡ଼ ଭକ୍ତ ହେବି, ଏଭାବେ ଶରଣାଗତ ହୁଏ ନା, ଏଭଳି ଭଗବାନ କି ଶରଣ ହୁଅନ୍ତି? ଶରଣାଗତ ମାନେ ପ୍ରପନ୍ନ ଶବ୍ଦ ଅର୍ଥ କଣ, ଯଦି ପ୍ରପନ୍ନ ଆପଣ ଆମକୁ ଉଦ୍ଧାର କରିବା ଯୋଗ୍ୟ, ଆପଣ ଏଇଟା କରିବା ଆବଶ୍ୟକ ନାହିଁ, ଆମେ ଆପଣଙ୍କୁ ପ୍ରପନ୍ନ ହେଇଛୁ ଆମେ କୁଆଡେ ଯିବା, ଜଣେ ଭଗବାନଙ୍କୁ ଏଇ ଯୋଉ ଦାବିଦାର ଭଳି କଥା ସେମାନେ କହୁଛନ୍ତି, ଆପଣ ଆମେ ଶରଣ ଯାଇଛୁ ଆପଣ ଆମକୁ ଉଦ୍ଧାର କରିବେ ନା, ଆଜି ଏଇଟା କାହିଁ କହିପାରୁଛନ୍ତି? ତାଙ୍କ ଭାବଟା ଏଇଆ ଅଛି, କେଉଁ ଭାବ? ଶିଷ୍ୟର ଭାବ, ଆପଣ ମୋତେ ଶୋଧନ କରନ୍ତୁ, ମୁଁ ଆପଣଙ୍କୁ ପ୍ରପନ୍ନ ହେଲି, କିନ୍ତୁ କିଭଳି ପ୍ରପନ୍ନ ହେଲ, କିନ୍ତୁ ସ୍ୱଭାବ ପ୍ରପନ୍ନ କୋଉ ଭାବରେ ତୁମେ ପ୍ରପନ୍ନ ହେଲ, କାର୍ପଣ୍ୟ ଦୋଷ ଆଉ ସମୂଳ ଚେତା, ପୁରା ମୋର ଜ୍ଞାନ ଆଉ କିଛି ନାହିଁ, ତେଣୁ କେବଳ ଯାହା ଆପଣ ଜ୍ଞାନ ଦେଲେ ମୋତେ ଶୋଧନ କଲେ, ଜ୍ଞାନ କେମିତି ପ୍ରାପ୍ତ ହବ ତାର ଦୁଇଟା ଲକ୍ଷଣ କହିଦେଲେ ମୋତେ, ଯେଉଁ ଆପଣ ଜ୍ଞାନଟା ଦେବେ କେମିତି ଲକ୍ଷଣ କହିଦେଲେ, ମୁଁ ଆପଣଙ୍କର ଶିଷ୍ୟ ହେଲେ ଆଉ ମୋତେ ଶୋଧନ କରିକି ଜ୍ଞାନ ଦିଅନ୍ତୁ। ଆ ପ୍ରାର୍ଥନାଟା କଣ ରହିଲା, ଗୁରୁଙ୍କର ପ୍ରାର୍ଥନା କରୁଛୁ କଣ, ଶୋଧ ହେ ଆମରେ ଛୟ ଗୁଣ ଦେହ ଦାସେ ଛୟ ସତ୍ସଙ୍ଗ ନା ନାହିଁ, ତୁମାର ଚରଣ ଶୁଦ୍ଧ ହେ ଆମର ତୁମାର ଚରଣ ଧରି ନାହିଁ, ଗୁରୁଦେବ କୃପା ବିନ୍ଦୁ ଦିଅ, ବୈଷ୍ଣବ ଠାକୁର ଦୟାର ସାଗର ସେ କରୁଣା କରି ଦିଆ ପଦ ଛାୟା ଶୁଦ୍ଧ ହେ ଆମର ତୁମାର, ଇଏ ହେଲା ଶିଶୁ, ଏଇଟା ବହୁତ ଯୋଡ଼ ହେଉଛି, ଶିଶୁ ଗୋଟା ସଜା ନା ଶରଣ ଯିବାଟା ସଜା ନା ପ୍ରପନ୍ନ ଗୋଟା ସଜା, ଭାବଟା କୋଉଠୁ ରହୁଛି ଦେଖ, ବୈଷ୍ଣବ ସିଦ୍ଧାନ୍ତରା କୋଉଠୁ ଏଠି ଏଠି ରହିଲା, ଲେଖିଥିଲେ କିଏ, ବୈଷ୍ଣବ ଠାକୁର ଦୟାର ସାଗର ଏଦା ସେ କରୁଣା କରି, ମୋ ଦାସ ଆପଣ ମୋତେ କରୁଣା କରିକି ଦିଆ ପଦ ଛାୟା ଶୋଧ ହେ ଆମର, ଆପଣଙ୍କ ପଦ ଛାୟା ଦେଲେ ମୋର ଶୋଧନ ହବ, ତୁମର ଚରଣ ଆପଣଙ୍କ ଚରଣକୁ ଆଶ୍ରୟ କରିକି ରହିଛି, ଏ ଭାବନାଟା ପ୍ରପନ୍ନ ଶବ୍ଦରେ ଲାଗିବ କୋଉଠି, କାର୍ପଣ୍ୟ ଦୋଷ ସମୁଢ ଚେତା, ଭଗବାନଙ୍କ ଶରଣ ଏଇଭଳି ଭାବରେ, କି ଅଜ୍ଞ ହିଁ କିଲ ଅଜ୍ଞ ହିଁ ଲହିବେ ନ କୃଷ୍ଣର ଶରଣ, ଭଗବାନଙ୍କ ଶରଣ ଦ୍ୱାରା ତୁମେ ଯିବ, ଅଜ୍ଞ ହିଁ ନବ, ଆମେ କଣ ଜାଣିଛୁ ମୋର କଣ ଜ୍ଞାନ ଅଛି କଣ ବୁଦ୍ଧି ଅଛି କଣ, ଆମେ କାହା କିଛି ଉପଦେଶ ଦେଇଦେଲେ ଯାହା ବଡ଼ ହେଇଗଲେ, ଏ ଉପଦେଶ ଆମେ ଯାହା ଦଉଛେ ଏଇଟା କଣ ମୁଁ ଆମ ଜୀବନରେ କାର୍ଯ୍ୟରେ ଲାଗୁଛି, ଆମେ ଯାହା ଅନ୍ୟକୁ ଉପଦେଶ ଦେଇଛେ ସେ ଜିନିଷଟା କଣ ଆମେ ସବୁ ପାଳନ କରୁଛେ, ଏ ଭାବଟା ନେଇକି ଭଗବାନଙ୍କ ଶରଣ, ପ୍ରଭୁ ମୁଁ ହଉଛି ଅଜ୍ଞ ସବୁଡ ଚେତା କାର୍ପଣ୍ୟ ଦୋଷ, ମୁଁ ଜାଣିନି କଣ କରିବି କଣ ନ କରିବି, କାର୍ଯ୍ୟ ଅକାର୍ଯ୍ୟ ମୋର କୌଣସି ଧାରଣା ନାହିଁ, ଏଇ ଭାବନାରେ ଯେଉଁମାନେ ଭଗବାନଙ୍କ ଶରଣ ଯେହେତୁ ଭଗବାନ ତାଙ୍କୁ ରକ୍ଷା କର, ଏଇଟା ଶରଣାଗତ ଜିନିଷ, ଏଇଟା ସେଥିପାଇଁ ସେ କହିଲେ ଦାବା କିନା ଦୟ ମହାରାଣ নিউনতদ্বান্ধবা কৃষ্ণ নচহন্ত্যাবসাদিতুম বয়ম হি সর্বধর্মজ্ঞ তোনাথম স্তুতপরায়ণ। কত সুন্দর কথা বলছে, নিউনম তদ্বান্ধবা কৃষ্ণ, হে কৃষ্ণ তুমি জানিছ আমি হচ্ছে তোমার সব বান্ধব, মানে ভগবানঙ্কর হৃদয়ে কেমতি করুণা সৃষ্টি করছো, আমি প্রপন্ন হল আমি আমাকে রক্ষা করি আপনার কর্তব্যটা কইসারি পুরো কৌছেন নিউনতদ বান্ধব কৃষ্ণ নচ ইয়ন্ত অবসাদিত বয়ম হি সর্বধর্মজ্ঞ তোন্নাথ স্তুত পরায়ণ অবসাদিত অব সমন্ত সাদ উজস্যম তে অবসাদ অবসাদ স্তত বত আচরিতম অপি না হর্তি ইতি আচারম নিউনম তদ বান্ধব কৃষ্ণ নচ অহন্তে অবসাদিত। অবসাদ মানে কোন কাজে যা কোন্তি আপন দেখুছন্তি আমি হচ্ছে আপনার বান্ধব, আমি দাবাগ্নি চারিকরে ঘেরি দিয়েছি, আপন এই সময় অবসাদ হয়ে অবসাদ মানে কোন কাজে যে উদাসীন দেখুথ গোটে লোক কষ্ট পাওয়া কিছু করুন, এটা যোগ্য নয়, আপন আমি এতে কষ্ট রয়েছু আপন এটা বর্তমান অগ্নি চারিআড় লাগিগলি, আমি হচ্ছে আপনার বান্ধব, আমি আপনার শরণ যাইছু। বয়ম সর্বধর্মজ্ঞ তোতনাথ স্তুত পরায়ণ, আপনার সর্বধর্মজ্ঞ আপনার সব ধর্ম জাঁতি, যে শরণ যায় তাকে আপনার রক্ষা করা ধর্ম, আমি আপনার বান্ধব। তোতনাথ তোত পরায়ণ, এই দুইটা শব্দ কে তোতনাথ তোত পরায়ণ, তোয়ম পরম শ্রেষ্ঠম অয়ণম আশ্রয়ম যে তাদৃশাম ভব, আমি আপন হচ্ছে শ্রেষ্ঠ আশ্রয় তং এব নাথ যে তে তাদৃশ্য, আপন হচ্ছে নাথ, নাথ মানে কোণ স্বামী ভগবান কেমতি শরণ যাতে দেখ এটি কোণ কেত শব্দ এটি লগাইলে পূর্ব শুক্র কোণ কে আমি আপনার প্রপন্ন হলু আপন আপন আমি উদ্ধার করা দায়িত্ব আপনার এটা যোগ্য। এ শ্লোকরে কোণ কে কী যোগ্য তাকে কারণ দেছেন, কী আপনার আমি উদ্ধার করা বা উদ্ধার করা পাত্র আমি আপনার এটা করা আবশ্যক কী কোথাও বান্ধব, আমি আপনার বান্ধব, আমার গোত্রটা পরিবর্তন হয়ে যাচ্ছে না, বন্ধু বান্ধব আপ মা এই কোণ এসব আর কিছু নাই, আমার গোত্র তো কটিগাল, তুমি কম কে গোত্র হল অচুত গোত্র হয়ে গেল, বাপ বলে মনে শুধু হব না কোণ না, মা বলে শুধু হব এই যে কোণ খাঁত তাঁকর সব মরিগলে কোণ খাঁচ কোণ কষা কষা কুহ না মনে হয়ে নি তোমার টিকা কথা সব কোণ কেউ দশ দিন না কোণ করি খাইবে, আমি কোণ এটা খাইবে না কোণ, আমি কোণ তাঁকে গোত্র করছো না কোণ, বাপা মরু মা মরু যে বি মরু আমার আর তাঁকর সাথে কিছু সম্পর্ক নেই, আমি কোণ সে বিধি যাবুন সেসব কর্মকাণ্ড বিধি আমি যাবুন, আমি তো গোত্র চালিগাল আউ বাহ্য গোত্র পড়ছি আমার এইটা এইটা কোণ তুমি এটা ভগবান বিবাহ গলা পরে কোণ হচ্ছে ঝিউ যেত পড়াইব সে সে কাহ গোত্র মিশিলা সে ঝিউ যাই পৌঁছলা পরে বাহ্য গলা পরে হেটি গোটে যজ্ঞ হবনি, ওল্টা চতুর্থ গোটে যজ্ঞ হবনি, যজ্ঞ করা তো পুরা হচ্ছে না, সে গোত্র পশিলা সি সে গোত্র হয়ে গেল, সে গোত্র হয়ে গেল না, সেটা ঘরে ঠাকুর পূজা ভাবর পূজা যারা ঠাকুর বাড়ি থিব যদি তাঙ্কর অসুবিধা হয়ে গেল তাঁকে করবে, সে কাহ ঝিউ গুড়া কি ঝিউ তাঁকর ঘরে জন্ম হয়েছিল বর্তমান কাহ গোত্র আছে তাঁকে গোত্র, সে আসি বর্তমানে এটি সে পূজা করবে, সে বর্তমান আব এই গোত্র লাগবে তাকে দোষ লাগবে, সে স্বামী গোত্র রইল না আব তো বান্ধব, আমি তো বান্ধব হলে কৃষ্ণ আমার আও কি আছে, তো তো না থাম তো তো পরায়ণ তিনটে শব্দ লাগে পরায়ণ আশ্রয় আপনি আমার পরশ্রেষ্ঠ আশ্রয় আপনি আমার হচ্ছেন আও আমার কি আছে আপনার হচ্ছে বান্ধব, এই হচ্ছে কোণ প্রপন্ন, প্রপন্ন যে অন্তর যা কুহ কোণ মর্মটা রহিলা এইটা এটা হচ্ছে প্রপন্ন, এমনি ভগবান প্রভু তোমার আর কোণ যা সুখ হোক দুঃখ হোক যা বি হোক তাঁকর তো আশ্রয় মুঁ নেইছি, এই ভাবনার ভগবানকে শরণ যা তাহলে প্রভু তোমাকে সুরক্ষা দেবে জ্ঞান দেবে বুদ্ধি দেবে বল দেবে, নলে ভক্তি জীবনর যে রহস্য গুড়িক রয়েছে এটা তুমি আমি কোণ হয়ে যাব অছপা রয়ে যাব, তুমি তো ছপিক রয়েগাল ତୁମେ ଆଉ ମାନେ ଅଛ ଭୁଲ କହିଲି ମାନେ ଭକ୍ତି ଜୀବନ ଯୋଉ ରହସ୍ୟଟା ରହିଲା ସେଟା ସବୁ ଛୁପିକି ରହିଲା, ତା ତୁମ ଆଗରେ କିଛି ପ୍ରକଟ ଆଉ ହବନି। ତେଣୁ ତୁମକୁ କିଛି ଦିନ ପରେ ବହୁତ ଦିନ ପରେ ବି ସନ୍ଦେହ ଲାଗିବ, ସନ୍ଦେହ ଲାଗିବା ପରେ ତୁମେ କ'ଣ କରିବ, ଆକୁ ଦୋଷ ଦେବ ତାକୁ ଦୋଷ ଦେବ, ଏଇଟା ଏମିତି ହେଲା ସେଟା ସେମିତି ହେଲା, ମୋ ସଂସ୍ଥାରେ ଏମିତି ଠିକ ନାହିଁ, ଭକ୍ତ କରିଦେଉଛନ୍ତି, ଭକ୍ତ ଦାୟିତ୍ୱ ନାହାନ୍ତି, ଏଇଟା ଏମିତି ହେଲା। ଦୋଷଟା କାହାର ରହିଲା, ଦୋଷଟା ଗୋଟେ ଜାଗାରେ ରହିଲା, କୋଉଠି ତୁମେ ପ୍ରପନ୍ନ ହେଇପାରିଲ ନା, ଆଜି ଭଗବାନ ତୁମ ହୃଦୟ ଭିତରେ ଅଛନ୍ତି, ସେ ତୁମକୁ ସାହାଯ୍ୟ କରିବେନି, କୃଷ୍ଣ ସ୍ୱୟଂ ଭଗବାନ କୃଷ୍ଣ ବିଗ୍ରହ ସ୍ୱରୂପ ରହୁଛନ୍ତି, ସେ କାହିଁ ସାହାଯ୍ୟ କରିବେନି। ତୁମେ ଯଦି ତାଙ୍କ ପାଖକୁ ତାଙ୍କ ଶରଣାଗତ ନ ହେଇପାରୁ, ତାଙ୍କୁ ନିଜର ବୋଲି ପରମାଶ୍ରୟ ବାନ୍ଧବ ପରାୟଣ ଏଇଟା ତୁମେ ନ କରିପାରିବ, ତାହେଲେ ତୁମ ତୁମର ସେଇଭଳିଆ କିଛି ଦିନ ପରେ ବିଶ୍ୱାସ କମି 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 କମିକି ସେସବୁ କ'ଣ ଆସିବ, ନାସ୍ତିକତା ଆଡ଼କୁ ଗତି କରିବ, ଗୋଟେ ନାସ୍ତିକ ମନୋଭାବ ଆସିବ, ଭକ୍ତକୁ ଦେଖିଲା ଭଲ ଲାଗିବନି, ଆନାମ କରିବାକୁ ରୁଚି ହେବନି, ବିଗ୍ରହ କରିବାକୁ ରୁଚି ହେବନି, ସବୁ ବିରକ୍ତି ଲାଗିବ, ଏଇଟା ସବୁ ଆସିବ। ଶରଣାଗତ ତୁମ ଯେତେ କମିବ, ପ୍ରପନ୍ନ ଭାବନାଟା ଯେତେ କମିବ, ସବୁ ଦୋଷ ଗୁଡ଼ାକ ସେତେ ବଡ଼ ବଡ଼ ଚାଲିବ। ଆଉ ଶରୀର ତୁମେ ରହିଛ ନା, ଆଉ ଶରୀର ମୁହଁଟା ଯେଉଁ ବର୍ତ୍ତମାନ କ'ଣ ସରଫ୍ରେସ୍ ହେଇ କ'ଣ ଦବିକି ରହିଛି, କାହା ପ୍ରଭାବରେ, ଯେଉଁ କାମର କ୍ରୋଧର ଲୋଭର ଯେଉଁ ପ୍ରଭାବଟା ସବୁ ଦବିକି ରହିଛି, କାହା ପ୍ରଭାବରେ, ଯାହା ଭକ୍ତଙ୍କ ସଙ୍ଗ ଭଗବାନଙ୍କର ଭଜନ ସାଧନ କରୁଛ, ତାର କରୁଣା ପ୍ରଭାବ ଟିକେ ଦବିକି ରହିଛି ନା, ତୁମେ ସମ୍ଭାଳି ଦେବ, ତୁମେ ନିଜକୁ ସମ୍ଭାଳି ଦେବ, ତୁମେ ନିଜକୁ ସମ୍ଭାଳି ପାରିବେନି, କୌଣସି ଲୋଭ ଗୋଟେ 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 କ'ଣକୁ ସମ୍ଭାଳି ପାରିବେନି, କହିଲୁ କ'ଣ ଯିଏ ଖାଇବା ଲୋଭ ସେ କ'ଣ କରିବ, ସେ ଆଉ କମ କଣ୍ଟ୍ରୋଲ କରିପାରିବେ, ସେ କୌଣସି କ'ଣ କାମ କ୍ରୋଧ ଲୋଭ କୌଣସି ଜିନିଷ କଣ୍ଟ୍ରୋଲ କରିପାରିବେ, କଣ୍ଟ୍ରୋଲ କରିପାରିବେ, ସେ ତୁମକୁ ପାଗଳା କରିଦେବ। କିନ୍ତୁ କେବଳ ତୁମର ଯେତିକି ଶରଣାଗତି ଭଗବାନ ପ୍ରଭୁଙ୍କ ଉପରେ ରହିବ, ସେତିକି ଭଗବାନ କୃପାରୁ ସେ ସବୁ ଦବିକି ରହିବେ। ଏଇ ପ୍ରପନ୍ନ ତୁମର ପୂର୍ଣ୍ଣ ଭାବରେ ନ ହେଇପାରିଲ, ଆଉ ସେ କ'ଣ ରହିବେ, ସେ ସବୁ ପୁଣି ଅନ୍ୟତା ଆକାରରେ ସିଡ଼ି କ'ଣ କୁହାଯିବ, ବିଜୟ ଆକାର ରହିବେ। କିନ୍ତୁ ସେ ଭଗବାନ ସେପରେ ସର୍ବଧର୍ମାନ କରିଦେଇଛି, ସବୁଗୁଡ଼ା ଛାଡ଼ିଦେବ ତ ଆଉ ପ୍ରପନ୍ନ ଅର୍ଥ ହେଉଛି ଏହା। ତେଣୁ ଆମର ଶରଣାଗତିରେ ସବୁବେଳେ ଶିକ୍ଷା ମନ ଯେତେବେଳେ ଯେଉଁ ଜିନିଷ ଯେଉଁ ଭାବନା ଆସୁଛି ନା, ଆମେ ପ୍ରଭୁଙ୍କର ପ୍ରଭୁଙ୍କର ଶରଣ ଯାଇଛି, ଯାହା ହଉ ତାଙ୍କ ଇଚ୍ଛା, ଆଉ କିନ୍ତୁ ନିଜର ସାଧନ ସେବା ଜପ ସ୍ୱାଧ୍ୟାୟ ସାଧନ ସଙ୍ଗ ଆହୁରି କଥା ଏଗୁଡ଼ିକ ଏଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ପଡ଼ିବ, ତାହେଲେ ଶରଣାଗତିଟା ଧୀରେ ଧୀରେ ବଢ଼ିବ। ଶରଣାଗତି ନ ବଢ଼ିଲେ ତ ତୁମର ରସଗୋଲା କିଛି ହୃଦୟ ଭିତରକୁ ଆସିବନି, ଆଉ ଦେହଟା ତୁମକୁ କ'ଣ ଦେବ, ଦେହଟା ତୁମକୁ ଦେହ ଆନନ୍ଦ ଦେବ, ଆଉ କ'ଣ ଆଉ ବେଶୀ କିଛି ଦେଇପାରିବ, ଦେହ ଆନନ୍ଦ କ'ଣ, ଏହାର ନିଦ୍ରା ଭୟମୟ, ଦେହଟା ଆଉ କିଛି ଦେଇପାରିବନି, ସେଟା ତ ଆନନ୍ଦ ନାହିଁ, ସେତିକି ଟିକେ ଯଦି ମନ ଆସୁଥିବ ସେତିକି ହେଲେ ତାପରେ ତୁମେ ସେ ବିଷାଦକୁ ବିଷାଦ, ଆତ୍ମା ଯେଉଁ ଖୋଜୁ ଯେଉଁ ଜିନିଷ ତାକୁ ଆଉ ମିଳିବନି, ସେ ଚାହୁଁଛି ମୁଁ ଶାନ୍ତିରେ ରହିବି, ଉଦ୍ବିଗ୍ନ ରହିବି ନା, ତାର ଯେଉଁ ଜିନିଷଟା ଦରକାର ସେଟା ତାକୁ ମିଳିବ, ଶରଣାଗତି ନୁହେଁ, ସିଏ ଯେତେବେଳେ ଶରଣାଗତ ଜୀବ ଯେତେବେଳେ ଶରଣାଗତି ହେଇଯାଏ ପରମାତ୍ମାଙ୍କ ସହିତ କନେକ୍ଟେଡ଼ ହେଇଯିବ, ତାକୁ ସବୁ ଜ୍ଞାନ ବଳ ବୁଦ୍ଧି ଭରସା ସବୁ ମିଳିବ, ସୁରକ୍ଷିତ ଜୀବନ ହେଇଗଲା। ଠିକ୍ ଅଛି, ହରେ କୃଷ୍ଣ, ଜୟ ଗୁରୁ ଭାଗବତ।